ॐ नमो भगवते वासुदेवाय। श्रीमद् भगवद गीता द्वितीय अध्याय मन श्रवण करुथिले बुद्धि जगर प्रवेश करी भगवान श्रीकृष्ण निष्काम कर्म जगर कथा जहाँकि भक्तिर प्रारंभिक सोपान ଭକ୍ତିର ଯେଉଁ ମୁଖ୍ୟ ଚକ୍ରବେଦାଙ୍କର ସିଦ୍ଧାନ୍ତ ହିସାବରେ ଭକ୍ତିର ଯେଉଁ ମୁଖ୍ୟ ରହିଲା ତାହା ହେଲା ଶ୍ରବଣ କୀର୍ତ୍ତନ, ଆଉ ନିଷ୍କାମ କର୍ମ ହେଲା ଗୌଣ। ମୁଖ୍ୟ ପଥକୁ ଯେହେତୁ କଳିଯୁଗର ଲୋକମାନେ ଯେହେତୁ ନିଷ୍କାମ କର୍ମ ଯୁଗ, କଳିଯୁଗର ଲୋକମାନଙ୍କର ସଂସ୍କାର, ତାଙ୍କର ଚିତ୍ତବୃତ୍ତି, ବିଶ୍ୱାସ ଶକ୍ତି, ଭଗବାନଙ୍କୁ ପାଇବାର ଲାଳସା ଥିଲେ ବିଶ୍ୱାସ ସେ ତାଙ୍କୁ ଛାଡ଼ିବନି। ବିଷୟ ବାସନା ଯାହା ସବୁ ତାଙ୍କର ଯାହାକୁ ଯେ ଭକ୍ତିର ବିରୋଧ ଯେଉଁ ରହିଛନ୍ତି ତାର ସ୍ୱଭାବ, ତାଙ୍କୁ ଦର୍ଶନ କରିବା, ତାଙ୍କୁ ଜାଣି ଭଗବାନ କଳିଯୁଗ ଜୀବମାନଙ୍କର ଚିତ୍ତବୃତ୍ତିକୁ ଜାଣି ତାଙ୍କର ଏଇ ମୁଖ୍ୟ ପଥକୁ ଯିବା ପାଇଁ ଭକ୍ତିର ମୁଖ୍ୟ ପଥ ହେଲା ଶ୍ରବଣ କୀର୍ତ୍ତନ, ଗୌଣ ପଥ ହେଲା ନିଷ୍କାମ କର୍ମ ଯୋଗ। ମୁଖ୍ୟ ପଥ ଯେଉଁଟା ଭକ୍ତି ଅଧିକାର, ଯେଉଁଟା ଭକ୍ତିରେ ହିଁ କେବଳ ମନ ରହିବ, ତାର ବିଷୟରେ ମନ ରହିବନି। ବିଷୟ ଭୋଗିଲେ ବି ବିଷୟ ବିଶ୍ୱାସକ୍ତ ଜୀବ ନୁହେଁ। ଭୋଗରେ ଭୋଗ ବୁଦ୍ଧିରେ ଜୀବର ସ୍ଥିତି ଜଣାପଡ଼େ। ଯଦି ମୁନିଋଷିମାନଙ୍କର କ'ଣ ସ୍ତ୍ରୀ ନଥିଲା, ତାଙ୍କର କ'ଣ ସନ୍ତାନ ନଥିଲେ, ତାଙ୍କର ଭୋଗ ବୁଦ୍ଧି ନଥିଲା। ବଶିଷ୍ଠଙ୍କର ଏଇ ପତ୍ନୀ ଥିଲେ, ସେମାନେ ତପ କରୁଥିଲେ, ପୁଣି ବ୍ରହ୍ମର୍ଷି ହେଇଥିଲେ। ଅମ୍ବରୀଷ ମହାରାଜଙ୍କର ବି ପତ୍ନୀ ଥିଲେ, ଯୁଧିଷ୍ଠ ମହାରାଜଙ୍କ ପତ୍ନୀ ଥିଲେ। ଯେଉଁଟା ଧର୍ମ ବିଧାନ ଯୁକ୍ତ ଭୋଗ ସେଟା ଭୋଗ ନୁହେଁ, ଧର୍ମ ବିରୁଦ୍ଧ କାମସ୍ମି ଭରତୋତ୍ସବ। ଧର୍ମଯୁକ୍ତ ଯେଉଁଟା ସେଟା କାମ କୁହାଯାଇପାରିବନି। ବିବାହଟା ହୁଅନ୍ତି, ସ୍ତ୍ରୀ ସହିତ ସବାସ କରନ୍ତି, ସେଟା ଧର୍ମଯୁକ୍ତ ହୁଏ। ସେଥିପାଇଁ ଯୁଦ୍ଧଟା ଯେମିତି ଧର୍ମଯୁକ୍ତ ଲାଗୁ, ଧର୍ମଯୁଦ୍ଧ କୁହାଯାଏ। ବିଷୟଟାକୁ ଧର୍ମ ହିସାବରେ ଗ୍ରହଣ କଲେ ଯେଟା ଇନ୍ଦ୍ରତୃପ୍ତି ପାଇଁ କରାଯାଏ, ସେଟା ଭୋଗ। କଳିଯୁଗ ଲୋକମାନଙ୍କ ତ ଇନ୍ଦ୍ରତୃପ୍ତି ପ୍ରାଣ, ବିଷୟ ଭୋଗର ଲାଳସାଟା ଅତ୍ୟାଶକ୍ତି ତାଙ୍କର ଅଛି। ତାଙ୍କର ଯୋଉଟା ଯାହାକୁ ବୈବାହିକ ଜୀବନ ବା ତାଙ୍କର ଯାହା କୁହାଯାଏ ପୂର୍ବାଶ୍ରମ ଜୀବନ, ସେ ତାହା ନୁହେଁ। ଆମେ ସବୁବେଳେ ମନେ ରଖିବା ଆମର ବିଷୟାସକ୍ତ ଜୀବ, ଆମେ ସବୁଟାକୁ ବିଷୟରେ ଭୋଗ କରୁ, କେଉଁଟାକୁ ଆମେ ସେବା ଜ୍ଞାନରେ ନେଇପାରିବାନି, ଲାଳସ ମନବୃତ୍ତି ରହିଛି ନା। ତେଣୁ ଏଇ ମୁଖ୍ୟ ପଥ ଯେଉଁ ରହିଲା ଭକ୍ତିର, ଯେଉଁ ମୁଖ୍ୟ ପଥ ରହିଲା ଶ୍ରବଣ କୀର୍ତ୍ତନ, ଭଗବାନଙ୍କର କଥା କହିବା, ଭଗବାନଙ୍କର ନାମ କୀର୍ତ୍ତନ କରିବା, ଶ୍ରବଣ କରିବା, ଏଇଟା ମୁଖ୍ୟ। ଏଛଡ଼ା କିଛି କାମ ନାହିଁ। କୃଷ୍ଣ ଭକ୍ତି କହିଲେ ସର୍ବକର୍ମକର୍ତ୍ତା, ତାଙ୍କ ଲାଳସା ଗୁଡ଼ାକ ରହିଛି ଆଉ, ସେ କ'ଣ ଯିବେ। ଭକ୍ତିର ଯେଉଁ ଗୌଣ ପଥ ରହିଲା କେଉଁଟା ନିଷ୍କାମ କର୍ମଯୋଗ। ବର୍ଣ୍ଣାଶ୍ରମର ଧର୍ମ ହିସାବରେ ବ୍ରାହ୍ମଣ ହୁଅ, କ୍ଷତ୍ରିୟ ହୁଅ, ବୈଶ୍ୟ ହୁଅ, ଶୂଦ୍ର ହୁଅ, ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ବାନପ୍ରସ୍ଥ ହୁଅ, ସନ୍ନ୍ୟାସ ହୁଅ, ବା ପରବର୍ତ୍ତୀ ଶ୍ଳୋକରେ ଚିତ୍ତ ଶୁଦ୍ଧ ହେଇନି ବୋଲି ଆମ ବିଷୟରେ ଲାଳସଟା ଆସୁଛି। ଏତେ ଅନକ୍ୱାଲିଫାଏଡ୍, ଏତେ ଅଯୋଗ୍ୟ, ଗୋଟେ ନିଷ୍କାମ କର୍ମ ଭଗବାନ ପାଇଁ କରିବା ପାଇଁ ବି ରାଜି ନାହିଁ। ସବୁବେଳେ ଗୋଟେ ନିଜର ସକାମ, ଭଗବାନଙ୍କ ସେବା କରିକି ଆମର ସମ୍ମାନ ଆଶା, କିଏ ଭଗବାନଙ୍କର ଅର୍ଥକୁ ଆତ୍ମସାତ କରିଦେଉଛି। ଭଗବାନ ମଠ ମନ୍ଦିର ଏସବୁ ବିଷ ଭଗବାନ ଦେଲେ, ଏକାଦଶ କନ୍ଦରେ ପ୍ରବଚନ୍ତି ମଠ ମନ୍ଦିର ତାଙ୍କୁ ତିନିଟାଙ୍କୁ ନବ ବୋଲି ଜାଣିବ। ମୁଁ ବସିକି ସେଥିରେ ଚିନ୍ତା କରୁଥିଲୁ, ଦେବସ୍ୱ, ରାଜସ୍ୱ, ବ୍ରହ୍ମସ୍ୱ, ତିନିଟା ରହିଲା। ଦେବତାଙ୍କ ଧନକୁ ଦେବସ୍ୱ କୁହାଯାଏ, ରାଜାଙ୍କର ଧନକୁ ରାଜସ୍ୱ କୁହାଯାଏ, ଆଉ ବ୍ରାହ୍ମଣ ଧନକୁ ବ୍ରହ୍ମସ୍ୱ କୁହାଯାଏ। କିନ୍ତୁ ମନ୍ଦିର ଯେଉଁ ଜିନିଷ, ତିନିଟା ଜିନିଷ, ତିନିଟା ବିଷୟକୁ ତୁମେ ଖାଉଛ, ଯିଏ ମଠ ମନ୍ଦିର ପଇସାକୁ ସବୁ ଆତ୍ମସାତ କରୁଛନ୍ତି, ସେ ତ ନେକ୍ସଟ ଟାଇପ୍ର କୁକୁର ହେବେ, ସେମାନେ କୁକୁର ଜନ୍ମ ଦିଆହବ, ସେ ଭକ୍ତ ହେଇଥାନ୍ତି, କିଛି ଅସୁବିଧା ନାହିଁ। ପ୍ରମାଣ ରାମାୟଣ, କାଳାଞ୍ଜନ ପର୍ବତ, କାଳାଞ୍ଜନ ପ୍ରଦେଶରେ ମୁଁ ମହନ୍ତ ଥିଲି, ହବ ସେଟା ଈର୍ଷା ଦ୍ୱେଷ ଧନାଦି ଶୁଖାଇଲି, କ'ଣ ତୁମେ କୁକୁର ହବ। ଗୁରୁଦେବ କୁହନ୍ତି ଏଟା ଏଟା ମଠର, ସେ କୁକୁର ମଠରେ ଆମର ଥିଲା, ଗୁରୁଦେବ ଥିଲାବେଳେ ଶୋଇକି ରହିବ ସବୁବେଳେ, ଯେତେ ଖାଇବାକୁ ଦେଲେ ଡାଇରେକ୍ଟ ଖାଇବନି, ଡାଇରେକ୍ଟ ପ୍ରସାଦ ଦେଲେ ଖାଇବନି, ଯାଇକି ଡ୍ରମରୁ ଖାଇବ, ଉଚ୍ଚିଷ୍ଟ ଖାଇବ। ଗୁରୁଦେବ ଏଟା ବୈଷ୍ଣବଟା ଥିଲା ଆଉ, କୁକୁର ତିଳକ ଦେଖିଛ, କ'ଣଟା ଜାଣିଛ, କୁକୁର ଦେଖିବ ତିଳକ ଭଳିଆ ଧଳା ଥିବ, ଦେଖିବ କୁତିଳ ଭଳିଆ ତାର କୁକୁରଟା ଥିବ, ସେଇଟା ଛୁଆଟି ବେଳେ ଆମେ ଜାଣିଛୁ ଏଇଟା ବୈଷ୍ଣବ ଥିଲା କେଉଁଠି ଠାକୁର ଧନ ଖାଇଛି ଏଇ କୁକୁର ହେଇଛି ତାଥିଲେ ଜିନ ଦେଖିବ ତା ପାଖରେ ଥିବ ଏ ତାର ଏଠି ସବୁ କୁକୁର ନଥିବ ଏଇ ଭଗବାନଙ୍କର ଧନ ମଠ ମନ୍ଦିର ଧନ ଏଟା ତିନିଟା ତିନିଟା ଧନ ସବୁ ଗୁରୁଙ୍କର ଧନ ବ୍ରହ୍ମସ ଆଉ ରାଜସ୍ୱ ମାନେ ଲୋକମାନେ ଦଉଛନ୍ତି ନା ଏଗୁଡ଼ା ଲୋକମାନଙ୍କର ଧନ ନା ଏଗୁଡ଼ା ତାକୁ ତୁମେ ଏଠି ନେଲ ଲୋକମାନଙ୍କର ଯେଉଁ ଧନଟା ରାଜାଙ୍କର ଧନ ପବ୍ଲିକଙ୍କର ଧନ ଆଉ ଦେବତାଙ୍କର ଧନ ଦେବସ୍ୱ ଆଉ ଏତେ ଚିତ୍ତବୃତ୍ତିଟା ଏତେ ଖରାପ ଗୋଟେ ଭଗବାନଙ୍କ ସ୍ଥାନ ରହିକି ଗୋଟେ ବିଷୟ ଲୋକ ମୁଖ୍ୟ ଭକ୍ତିପଥ ଆଚରଣ କରିବେ ଲାଳସା ଗୋଟେ ଯାଇପାରୁନି ଭଗବାନଙ୍କର ଆରେ ଏଇଟା ପ୍ରଭୁଙ୍କର ଧନ ତାର ଗୋଟେ ବିଷୟ ଲାଳସ ଜାଣିଛି କ'ଣ କୃଷ୍ଣଙ୍କୁ ଡାକିବ ଆରେ କର୍ମୀ ଲୋକଙ୍କର ମଧ୍ୟମାଂଶ ସ୍ତ୍ରୀ ପ୍ରତି ଦୁର୍ବଳତା ଅଛି ସେଇଟା ବହୁତ କ୍ଷତି କିଛି ନୁହେଁ ସେଥିରେ ତ ଅପରାଧ କରୁନାହାନ୍ତି ବିଷୟ ଲାଳସା ପଢ଼ଉଛନ୍ତି କିନ୍ତୁ ଯିଏ ଏଇ କପଟତା ଆଚରଣ କରିବ ଭଗବାନଙ୍କର ସମ୍ପତ୍ତି ଗୁରୁ ବୈଷ୍ଣବଙ୍କର ସମ୍ପତ୍ତି ଯାହାର ଏତିକି ଜ୍ଞାନ ନାହିଁ ସେ କ'ଣ ମୁଖ୍ୟ ଭକ୍ତିପଥକୁ ଯିବ ସେମାନେ ତାଙ୍କ ପାଇଁ ଗୁଣ ଭକ୍ତିପଥ ରଖା କଳିଯୁଗରେ ଗୁଣ ଭକ୍ତିପଥର ବେଶୀ ପ୍ରାଧାନ୍ୟ କାହିଁକି ସଂସ୍କାରଟା କମ୍ ନା ଭକ୍ତି ଅଧିକାରଟା କମ୍ ବିଷୟ ଲାଳସା ଅଧିକା ସାଂସାରିକ ଧର୍ମ ଗୁଡ଼ାକ ବହୁତ ବୃଦ୍ଧରେ ମାନ ଅପମାନ ଗୋଟେ ଗୋଟେ ଲୋକ ବୁଝିକି କହିବାକୁ ପଡିବ ଏଇଟା କରନି ଏଇଟା କର ଯେଉଁଟା ଯେଉଁଟାକୁ ବିବେକ କୁହାଯାଏ ପୂର୍ବକାଳରେ ଏମିତି ନଥିଲା ମଠ ମନ୍ଦିର ଘରେ ପିତାମାତା ଗୁରୁଜନ ମାନେ ବେଶୀ କଥା କହୁନାହାନ୍ତି ଥରେ ଗୋଟେ କଥା କହିବି ଖାଇଲା ବେଳେ କଥା ହବନି ଶେଷ କେବେ ବି ଛୁଆ କଥା ହୁଏନି ଆମେ ସବୁ ଖାଇଲା ବେଳେ ଗୋଡ଼ ଉଠି ଗୋଡ଼ ଉଠି ଛୁଆମାନେ ଖାଆନ୍ତି ନା ଘରେ ମନା କରି ନା ଏମିତି ବସିବନି ଖାଲି ଆମକୁ ଥରେ କହିଦେବେ ଜୀବନ ସାରା ଖାଇଲା ବେଳେ ଆମେ ସେମିତି ବସିଥିବୁ ଏଇଟା ସବୁ ବିବେକ କୁହାଯାଏ କୁହାଯାଇଛି ଗୋଟେ ଡିବୋଟି ଶହେ ଥର କଥାବାର୍ତ୍ତା କରନି ପ୍ରଜଳପ କରନି ଭଗବାନଙ୍କ ଭଜନ କର ତାହେଲେ କ'ଣ ତାର ସଂସ୍କାରଟା ଏତେ କମ୍ ଗୋଟେ ସାଧାରଣ ବିବେକ ଦ୍ୱାରା ଜାଣିପାରୁନି ଏଇଟା ମୋର କ'ଣ କ୍ଷତି ହେବ କି ଲାଭ ହବ ଏମାନେ କ'ଣ ମୁଖ୍ୟ ଭକ୍ତିପଥକୁ ଯିବେ ସେ ଗୌଣ ଭକ୍ତିପଥରେ ପ୍ରଭୁ ତ ସେ ମୁଖ୍ୟ ପଥକୁ ନେବେ ନା ଗୌଣ ଭକ୍ତିପଥକୁ ଇଏ କଲେ ସେଟା ହେଲା କ'ଣ ନିଷ୍କାମ କର୍ମଯୋଗ ଏଇଟା ପ୍ରତିବାଦ କରିବେ ଆଗରେ ଆସିବ ନିଷ୍କାମ କର୍ମଯୋଗ କ'ଣ ତୁମେ ତ କର୍ମ ତୁମ ବିଷୟ ଲାଳସା ଆସି ତୁମେ କର୍ମ କରିବ ତେବେ ତୁମେ କ'ଣ କର ମୋ ପାଇଁ କର୍ମ କର ଆଉ ସେଟା ନିଷ୍କାମ ଚିତ୍ତରେ କର ତାର ଉଦାହରଣଟା ଦେଇଥିଲେ ପ୍ରଥମେ ତତ୍ତ୍ୱ ଯୁଦ୍ଧାୟ ଯୁଦ୍ଧ ସ୍ୱନୈବ ପାପମ୍ ଅବଶେଷୀ ପୂର୍ବ ପାପ ଯିବ ବର୍ତ୍ତମାନ ପାପ ଆଉ କର୍ମ ଦ୍ୱାରା ହବନି ଏଟା ନିଷ୍କାମ କର୍ମଯୋଗ ଆଉ ଆମର ଯେଉଁ ଆଚାର୍ଯ୍ୟ ପନ୍ଥାରେ ଯେଉଁ ମଠ ମନ୍ଦିର କରାଯିବ ଆକ୍ଚୁଆଲି ଏଟା ସେବା ଯୋଗ୍ୟ ନିଷ୍କାମ ସେବାଟା କରିବା ପାଇଁ ଦିଆହେଲା ତାଦ୍ୱାରା ସେ ସ୍ୱୀକୃତିଟା ପ୍ରାପ୍ତ ହବ ତା ଚିତ୍ତଟା ଶୁଦ୍ଧି ହବ ଆଉ ତୁମେ ଦର୍ଶନ ନ ଜାଣିଲେ ତୁମେ ହାରାସ ହେଇଯିବ ଏଟା ତୁମେ ବୈଷ୍ଣବ ଦର୍ଶନ ଜାଣିବ ମୁଁ ତ ଭଜନ କଲି ମୁଁ ତ ଶ୍ରବଣ କରୁଛି ମୁଁ ଜପ କରୁଛି ତୁମେ କରିଥିଲ କଣ୍ଟା ହେଲା କଣ୍ଟା ହେଇଗଲା ତୁମେ କଣ୍ଟା କଲ କ'ଣ ହେଲା ଶହେ ବର୍ଷ ମଠ ରହିଲେ କଣ୍ଟା ହେଇଗଲା ତୁମେ ନିଷ୍କାମ ହେଇନ ଚିତ୍ତ ଶୁଦ୍ଧି ହେଇନି ତୁମର କିଛି ନାହିଁ ସେଇ ଯେଉଁ ଜିରୋମଡ଼ା ଚାଲିଛି ତୁମେ ନିଷ୍କାମ ହେଇନ ନା ତୁମେ ତ ଯାହା ଭଗବାନ ପାଇଁ କରିଛ ତା ପାଇଁ ତ ଅଧିକା ତୁମେ ଆଶାର ଦେଇଛ ତା ଅଧିକା ତୁମେ ନେଇଯାଇଛ ଆଉ ତୁମେ ଶୁଦ୍ଧି କେମିତି ଚିତ୍ତ ଶୁଦ୍ଧି ହେଇନି ଆଉ ତୁମେ ଭକ୍ତି ଅଧିକାରୁ କ'ଣ ଯିବ କେମିତି ଯିବନି ସେଥିପାଇଁ ବହୁ ବର୍ଷ ମଠବାସ କଲା ପରେ ବି ଗୋଟେ ନାମ ରୁଚି ନାମରେ ରୁଚି ନାହିଁ ଶ୍ରବଣରେ ରୁଚି ନାହିଁ କଥା ରୁଚି ନାହିଁ ଚିନ୍ତନ ଆସୁନି ବହୁ ବର୍ଷ ଭଜନ ସାଧନ ମଠ ମନ୍ଦିର ବାସ କିମ୍ବା କିଏ ଭକ୍ତି କରୁ ବହୁ ବର୍ଷ କଲା ପରେ ତା ଗୋଟେ ଚିତ୍ତବୃତ୍ତି ବଦଳୁନି ଏଟା ମୋର ଧର୍ମ ମୋର କଥା ବି ଛାଡ଼ିପାରିବିନି ମୋର ମୃତ୍ୟୁ ସମୟ ଆସୁଛି ମୁଁ ଭଗବାନଙ୍କୁ ସ୍ମରଣ କରିବି ଏ ବି ଗୋଟେ କାହିଁ ଗୋଟେ ଜଣଙ୍କର ଉଦିତ ହେଉନି ତା ପ୍ରଥମ ଷ୍ଟେପ୍ଟା ଫୁଲ ହେଇଗଲା କେଉଁଟା ନିଷ୍କାମ କର୍ମ ସେ ସମ୍ମାନ ଆଶା କରୁଥିବ ଭଗବାନ ଭକ୍ତ ସମ୍ମାନ ସେଟା ନିଷ୍କାମ ହେଲାନି କାହାର ଧନ ଆଶା କାହାର ସମ୍ମାନ ଆଶା କାହାର ଭୋଗ ଆଶା କାହାର ସ୍ଥିତି ଆଶା ସେ ନିଷ୍କାମ ତୁମେ ରିଜେକ୍ଟ ହେଇଗଲ ନଷ୍ଟ କିଛି ହେଲାନି କିନ୍ତୁ ଫାଷ୍ଟ ଷ୍ଟେପ୍କୁ ଯାଇପାରିବେନି ଶ୍ରବଣ କୀର୍ତ୍ତନ ଯାଇପାରିବେନି ଶୁଦ୍ଧ ଭକ୍ତି ମୁଖ୍ୟ ଭକ୍ତିପଥକୁ ଯାଇପାରିବେନି ସେ ଗୁଣ ଭକ୍ତିପଥ ରହିଲ କାହିଁ ଚିତ୍ତ ଶୁଦ୍ଧି ନହେଲେ ସେକେଣ୍ଡ ଷ୍ଟେପ୍ ତୁମେ ଯାଇପାରିବେନି ଯାହାର ଚିତ୍ତ ଶୁଦ୍ଧି ଅଛି ତା ତାର ରୁଚିପୂର୍ଣ୍ଣ ଜିନିଷଟା ନା ଶ୍ରବଣ କୀର୍ତ୍ତନଟା ତା ଲାଇଫ୍ ତା ଜୀବନ ସେଟା ହେବ ଆମେ ତ ଆମର ସେଟା ଜୀବନ ନୁହେଁ ନା ଏଇଟା ଗୋଟେ ଆମର ପାର୍ଟ ଅଫ୍ ଲାଇଫ୍ ଗୋଟେ ଜୀବନ ଗୋଟେ ଅଂଶ ଭଳି ଶ୍ରମଳ ଜପ କରିବା ମଙ୍ଗଳାତି ଉଠି ପଡ଼ିବା ଗୁରୁପୂଜା ସରିବା ମାନେ ସେଟା ସେ ପାର୍ଟଟା ସରିଗଲା ପାର୍ଟ ଅଫ୍ ଲାଇଫ୍ ସେଟା କନସିଅସନେସ୍ ହେଲା ଆମର ନାହିଁ ଆମର ସେଟା କୃଷ୍ଣ କନସିଅସନେସ୍ ନାହିଁ ଆମେ କୃଷ୍ଣ କନସିଅସନେସ୍ ବିଲ୍ଡ କରିବା ପାଇଁ ଆମକୁ ଆଚାର୍ଯ୍ୟମାନେ ପ୍ରିନ୍ସିପାଲ୍ ଦେଇଛନ୍ତି ଆଚାର୍ଯ୍ୟମାନେ ଯେଉଁ ପ୍ରିନ୍ସିପାଲ୍ ଦେଇଛନ୍ତି ପାଳନ କରିବା ପାଇଁ ଦେଇନାହାନ୍ତି ଯେମିତି ସ୍କୁଲ୍ରେ ଯେ ଚାବି ଖୋଲିଦେବେ କ'ଣ ଘଣ୍ଟାଟା ଫିଟି ଫିଟି ଦେବେ କି ସ୍କୁଲ୍ ଆସିଲା କ'ଣ ସେ ଆସିଲା କ'ଣ ତା ନା ଆମର ହେଡ଼ମାଷ୍ଟର ଆସିଲା ଦଶକ ମାରିଦେଲା ପାଠଟା ପଢ଼ିଦେଲା ପଳେଇଗଲା ତାର କ'ଣ ପ୍ରିନ୍ସିପାଲ୍ଟା ଗୋଟେ ଖାଲି ଫଲୋ କରିବାର ଅଛି କାଳିକି ତାର କିଛି ନାହିଁ, ତାର ନିଜ ରୁଚି କିଛି ନାହିଁ, ପିଲା ପାଠ ପଢ଼ୁଛି ନ ପଢ଼ୁଛି, କ'ଣ ହେଲା, ଆମର ତ ଗଭର୍ଣ୍ଣମେଣ୍ଟ ମିଳିଗଲା, ତାର ଦରମାଟା କେମିତି ମିଳିବ, ତାର ମୁଖ୍ୟ କାମ ସେ ଯାହା କରୁଛି ଦରମାଟା କେବଳ ଦରମା ପାଇଁ କରୁଛି, ସରକାର ଗାଇଡ଼ଲାଇନ୍ ନ କରିବ ବି ସେ ତାର ପାଠ ବି ନ ପଢ଼େଇବି ଦରମା ନେଇଯିବ। ବହୁତ ମାଷ୍ଟର ତ ଅଛନ୍ତି ଫୁଲାଣି ଫୁଲାଣି ଆଡ଼େ ଦେଖିଛୁ, ସେ ସ୍କୁଲ ଯାଆନ୍ତିନି, ଟିଚର ମାନଙ୍କୁ ରଖିଦିଅନ୍ତି, ଆଉ ଗୋଟେ ଗୋଟେ ଆଡ଼କୁ ରଖିଦିଅନ୍ତି, ମାନେ ତାଙ୍କର ଦରମା 20-25 ହଜାର, ସେ 5 ହଜାର ଗାଁ ଲୋକ ପିଲାଟେ କହିଦେବ ତ 5 ହଜାର ଦେଇ ପଢ଼ା, ମାସକୁ ଥରେ ଯିବେ 10 ଟଙ୍କା ଦେଇ ପୁରୀ ପଳେଇ ଆସିବେ। ଏଇଟା ଗୋଟେ ଯେମିତିକା ଧନ୍ଦା ଭକ୍ତିର ଯେଉଁ ପ୍ରିନ୍ସିପଲ ଗୁଡ଼ିକୁ, ଏଇଟା ଯଦି ଆମର ଗୋଟେ ଅତ୍ୟନ୍ତ ଗୁରୁତ୍ୱ ଲାଗୁନି, ଆମର ଚିତ୍ତବୃତ୍ତିଟା ଏହା ପ୍ରତି ଗୋଟେ ଆସକ୍ତି ଆସୁନି, ଏଇଟା ମୋର ଧର୍ମ, ଏଇଟା ମୁଁ କରିବାର ଆବଶ୍ୟକ ରହିଛି, ମୋର ସ୍ମରଣ କରିବାକୁ ପଡ଼ିବ, ମୋତେ ଭଗବାନଙ୍କୁ ଚିନ୍ତନ କରିବାକୁ ପଡ଼ିବ, ଏ ବିବେକଟା କାହିଁକି ଆସୁନି ଗୋଟେ ଯିବାର, ତାହେଲେ ସେ ନିଷ୍କାମ କର୍ମ ଯୋଗୁଁ ଫେଲ୍ ହେଇଯାଇଛି। କଳିଯୁଗରେ ଏଇଟା ଏଇଟା ବେଶୀ ପ୍ରାଧାନ୍ୟ ନା, ଭଜନ ଦିଗରେ କ'ଣ ଯିବ, ଆମେ କ'ଣ ବୃନ୍ଦାବନ ରାଧାଣୀ ବିରୁଦ୍ଧରେ କହିବୁ, ବ୍ରଜ ବିରୁଦ୍ଧରେ କହିବୁ, ରାଧାଗୁଣ୍ଡ ବିରୁଦ୍ଧରେ କହିବୁ, କିନ୍ତୁ ଜୀବ ଗୁଡ଼ାକ ଆଚାର୍ଯ୍ୟମାନେ ଜୀବମାନଙ୍କର ଉଦ୍ଭୁତ ସ୍ଥିତିରେ ଦେଣ ଦେଉଛନ୍ତି, ଜୀବମାନେ କଳିଯୁଗରେ 99% ହେଉଛନ୍ତି କର୍ମାଧିକାରୀ, ଏମାନେ କ'ଣ ଭକ୍ତି କରିବେ, ଜଡ଼ି ଯିବେ ସେ କର୍ମ ଗୁଡ଼ା କରିବେ, ମୁଁ ଯାଇ ବୁଲି ବୁଲି ଦେଖିକି ଆସିଛି, ଆଉ ତୁମେ ଯାହା କୁଟିଆ କହିବ ଆମ ପାଖରେ ଯାହା ନାହିଁ ତାଙ୍କ ପାଖରେ ତା ଅଛି, ମୁଁ ଖୋଲି କହୁଛି ଆସ ନାଇଁ ମୁଁ ଚ୍ୟାଲେଞ୍ଜ କରିବି, ମୁଁ କହିଦେବି ଆମ ପାଖରେ ଯାହା ଆମ ସନ୍ନ୍ୟାସୀ ଯିଶୁଙ୍କର ସନ୍ନ୍ୟାସୀ, ଆମ ରୁମ୍ରେ ଯାହା ନାହିଁ ତାଙ୍କ ରୁମ୍ରେ ସେ ଅଛି, ସେମାନେ ସେମିତି ଏମିତି ନିଟ୍ ଆଣ୍ଡ କ୍ଲିନ୍ ଏମିତି ତାଙ୍କ ମେଣ୍ଟେନ୍ କରି ରହୁଛନ୍ତି, ତାହେଲେ କାହିଁକି ଆରେ ସେମାନେ ଆଉଛନ୍ତି ଆମେ ପଶିଗଲେ ଦେଖିଦେବୁ, ଏଇଟା କର୍ମାଧିକାରୀ ଗୁଡ଼ାକ ଆଉ ଯିଏ ବି ଭଜନ ଆର କହିବେ ତାଙ୍କର କିସରେ ବସି ନବ ପ୍ରତିଷ୍ଠା ଆରତରେ, ମୋ ଭଳିଆ କିଏ ନାହିଁ, ମୁଁ କେ ମୋ ଭଳିଆ କିଏ ନାହିଁ, ସେ ଭଜନ ବି ନୁହେଁ, ଏଇଟା ଚିତ୍ତ ଶୁଦ୍ଧିର କଥାଟା ନା, ଚିତ୍ତ ଶୁଦ୍ଧି ହେଇଗଲେ ନା ତ ପ୍ରତିଷ୍ଠା ଆସିବ ନା ତ ଏ ଯେଉଁ କାମ କ୍ରୋଧ ଏସବୁ ଜିନିଷ ରହିବ, ତେଣୁ ଚିତ୍ତ ଶୁଦ୍ଧି କରିବା ପାଇଁ ଭଗବାନ କର୍ମାର୍ପଣଟା କୁହାଯାଏ, ପ୍ରଥମ ହେଲା କର୍ମାର୍ପଣଟା ଦଉଛି, କର୍ମଟାକୁ ଅର୍ପଣ ନିଷ୍କାମ କର୍ମ ଯୋଗୁଁ ତୁମେ ଗୋଟେ କଷ୍ଟ ଲାଗିବ, କାହିଁକି ସବୁ କରିବା ଫଳଟା କାହାକୁ ଦେବ, କୃଷ୍ଣଙ୍କୁ ଦେବ, ସବୁ ସେବା କରିବା ମଠ ମନ୍ଦିର ପୁଣି ଗୁରୁତ୍ୱ ଗାଳି ଦେବେ, ସବୁ ତୁମେ ରୋଷେଇ କରିବେ ପୁଣି ବୈଷ୍ଣବମାନେ କ'ଣ କହିବେ, ଆମର ସକାମଟା ଦରକାର ନା, ନିଷ୍କାମଟାକୁ ଆମେ କେବେ ଗ୍ରହଣ କରିବା ପାଇଁ ରାଜି ନାହିଁ, ସେଥିପାଇଁ ଆମକୁ ବିରକ୍ତି ଲାଗିବ, ତେଣୁ ନିଷ୍କାମ କର୍ମଯୋଗ କରିବା ବେଳେ ଦୁଇଟା ଜିନିଷଟା ଇମ୍ପୋର୍ଟାଣ୍ଟ, କେବଳ ଯେ ନିଷ୍କାମ କର୍ମଯୋଗ କରିବା ନାହିଁ, ନିଷ୍କାମ କର୍ମ ସହିତ ଶ୍ରବଣ କୀର୍ତ୍ତନଟା ଇମ୍ପୋର୍ଟାଣ୍ଟ, ଏ ଶ୍ରବଣ କୀର୍ତ୍ତନ କ'ଣ କରିବ, ଆମ ଚେତନାକୁ ଶୁଦ୍ଧ କରିବ, ତା ସହିତ ଏ ଯେଉଁ ଭଗବାନଙ୍କର ଯେଉଁ ନିଷ୍କାମ ଆମେ କର୍ମ କରୁଛେ, ଏ କର୍ମ କରିବା ଦ୍ୱାରା ଆମକୁ ସ୍ୱୀକୃତି ନିଷ୍କାମ ହେଇଗଲା, ଆମକୁ ଭଗବାନଙ୍କର କୃପା ଦୃଷ୍ଟି ମିଳିବ, ସ୍ୱୀକୃତି କିଛି ଭକ୍ତିଙ୍କୁ ସ୍ୱୀକୃତିରେ ବଢ଼ିଲା। ଆଉ ଗୋଟେ ପଏଣ୍ଟ ରହିଲା, ସେଦିନ ଚିନ୍ତା କରୁଥିଲି, ଆଉ ଗୋଟେ ପଏଣ୍ଟ ରହିଲା, ଯେଉଁ ପଏଣ୍ଟ ଭାରି ଖତରନାକ ହୁଏ, ଜଣେ ସେବା ବି କରୁଥିବ କିନ୍ତୁ ତାର ଅପରାଧ ବୃତ୍ତିଟା ବଢ଼ିଲା, ଅପରାଧ ବୃତ୍ତିଟା ବଢ଼ିଲା ଏଣେ ସେବା ବି ଚାଲିଛି, ଶ୍ରବଣ କୀର୍ତ୍ତନ ବି ଚାଲିଛି, ଅପରାଧ କ'ଣ କରିବ, ଦୁଇଟା ଜିନିଷକୁ ବ୍ଲକ୍ କରିବ, ଅପରାଧଟା ଗୋଟେ କ'ଣ, ଅପରାଧରେ ଗୋଟେ କୁଟିଲ ଜିନିଷଟା ହୃଦୟରେ ଏଇଟା ରହିଲା, ଯେତେ ତୁମର ଅପରାଧ ବୃତ୍ତିଟା ବଢ଼ିବ ତୁମେ ସେତେ ଡୁପ୍ଲିକେସନ୍, ଦୁଇଟା ଜିନିଷ କର୍ମୀ ଦିନରେ ଗୋଟେ ଡୁପ୍ଲିକେସନେସ୍, ଭକ୍ତ ଦିନରେ ଗୋଟେ ଡୁପ୍ଲିକେସନେସ୍, କାମୀ ଲୋକଗୁଡ଼ାକ ଡୁପ୍ଲିକେସନେସ୍ କ'ଣ ଗୋଟେ ଯେଉଁଟା ଲଷ୍ଟି ଲୋକଗୁଡ଼ାକ ସେଇଟା ବହୁତ କାମୀ ଲୋକଗୁଡ଼ାକ ନା ଚୋର ବିଦ୍ୟା ସେଗୁଡ଼ାକ, ସେ କାମୀ ଲୋକଗୁଡ଼ାକ ସେମାନେ ଭାରି କପଟି, ଆଉ ଏଠି ଭକ୍ତି ଯୋଗରେ କିଏ କପଟି, ଏ ଯେଉଁମାନେ ଅପରାଧ କରିବେ ଆଶ୍ଚର୍ଯ୍ୟ ପରାୟଣ ହେଇଯିବେ ସେମାନେ କପଟି ହେବେ, ଅପରାଧ କଲେ ଆଉ ଏଇ ପରସେଣ୍ଟଟା ତୁମର ଯେତେ ବଢ଼ିବ କେଉଁଠି ବାହାର ଦୁନିଆରେ କାମ ଯେତେ ବଢ଼ିବ କପଟତା ସେତେ ବଢ଼ିବ, ସାଇନ୍ସଟା ଆଉ ତୁମେ କ'ଣ କାଟିଦେଇ ପଳେଇଯିବ ନା, କାହାକୁ କିଏ ଆସିଲେ ଯୁକ୍ତି କରି ପରାସ୍ତ କରିଦେବ କେବେ ପାରିବେନି, ଏଟା ସତ୍ୟ, ଭକ୍ତି ଦୁନିଆରେ ସେଭଳିଆ ଆମେ ଏତେ କୁଟିଳ ହେଇଯିବା, ଯେତେ ଆମର ଅପରାଧ ବୃତ୍ତି ବଢ଼ି ବଢ଼ି ହେଇଯିବ ସେତେ କୁଟିଳ ମେଣ୍ଟାଲିଟି ବଢ଼ି ବଢ଼ି ହେଇଯିବ, ଏ କୁଟିଳ ମେଣ୍ଟାଲିଟିର କାମ କ'ଣ ହେଲା, ଛିଦ୍ରାନୁଷ୍ଠାନ କରିକରି ସେତେବେଳେ ଗୁରୁ ବୈଷ୍ଣବଙ୍କର ଛିଦ୍ରାନୁଷ୍ଠାନରେ ପହଞ୍ଚିବା, ତାପରେ ପରମ୍ପରା ଚାଲିଛି ସମସ୍ତଙ୍କର ଛିଦ୍ର ଅନୁଷ୍ଠାନ କରିବ, ଏଇଟା ତ କାମ, ଏଇଟା କ'ଣ ଆମର ଏଇଟା ମାଇଣ୍ଡ ଷ୍ଟାଟସ୍ଟା, ଆଉ ତୁମେ କ'ଣ ନ ଚାହିଁଲେ ତ ମନଟା ସେଠି ପଳେଇଯିବ ଦେଖିବା ପାଇଁ, ଆଉ ଗୁରୁଦେବ ସେ କୁହନ୍ତି ବା ବୋଧଜୀ ଗୁଡ଼ାକ ତ ତାଙ୍କୁ ବାର ବାର କହିଲେ ବି ଗୁରୁ ବୈଷ୍ଣବଙ୍କର ଦୋଷ ଦେଖ ନା କିଛି ଦେଖିବେ ତାଙ୍କ ପ୍ରୋପେନ୍ସିଟି, ସେଇଟା କାହିଁକି ନା ଅପରାଧଟା ମେଣ୍ଟାଲିଟି ଚାଲିଲା, ଯେତେବେଳେ ଅପରାଧ ଚାଲିଲା ତ ମୁଣ୍ଡଟା ପଶିଗଲା, ଆଉ କ'ଣ ଯେତେ ତାଙ୍କୁ ବୁଝାଇବା ଭାବେ ହେଇପାରିବ ବୋଧଯିବ, ସେଥିପାଇଁ ତାଙ୍କୁ ଏତେ ଏନ୍ଗେଜମେଣ୍ଟ କାହିଁ ରଖାଯାଉଛି, ଏତେ ଏନ୍ଗେଜମେଣ୍ଟ ରଖିବାର କାରଣ ହେଉଛି ନିଷ୍କାମ କର୍ମ ଯେଉଁଟା କରିକି ସ୍ୱୀକୃତିଟା ପ୍ରାପ୍ତ ହେଇଯାଉଛି, ଯଦି ସ୍ୱୀକୃତି ପ୍ରାପ୍ତ ହେଇଗଲେ ଅଟୋମେଟିକାଲି ତାଙ୍କ ମାଇଣ୍ଡଟା ଗୋଟେ ଭଲ ଦିଗରେ ଯିବ, ଆଉ ବିଗ୍ରହ ରହିଲେ ଆଚାର୍ଯ୍ୟଙ୍କ ରହିଲେ ଗୁରୁ ପୂଜା ହେଉଛି, ଭଗବାନଙ୍କର ସେବା କରିବେ, ତେଣୁ ପ୍ରଭୁଙ୍କର କୃପା ଦୃଷ୍ଟି କରିଲେ ତା ଚିତ୍ତ ସୁବିଧା ହେବ। ଛନ୍ଦା ଛନ୍ଦି ହେଲେ କ'ଣ ଗୋଟିଏ କଥାରେ ତୁମେ ଟାଣି ନେଇକି କ'ଣ ସମାଧାନ କରିପାରିବ ଭକ୍ତି ଯୋଗରେ? ନାଇଁ, ବହୁ ବିଭିନ୍ନ ଦିଗ ରହିଛି। ଜଣେ ପଚାରେ କାହିଁକି ମୋର ଭକ୍ତି ହେଉନି, ତାର 100, 200, 500 ଆନ୍ସର ବାହାରିବ। ସେଇଟା ଡିଫରେଣ୍ଟ ଡିଫରେଣ୍ଟ କ୍ୟାଣ୍ଡିଡେଟର କ୍ୱାଲିଫିକେସନ, ତାର ଯୋଗ୍ୟତା, ତାର ସ୍ଥିତି, ତାର ଆକ୍ସନ, ସେ ଯେଉଁ ସେବା କରୁଛି ତାକୁ ନେଇକି କନସିଡର କରାହବ। କମନଟା ହେଇପାରିବନି, ଜଣଙ୍କର କାହିଁକି ଭକ୍ତି ହେଉନି ସେଟା କହିପାରିବନି, ଗୋଟେ ପ୍ରିନ୍ସିପଲ ସହିତ ପକା ହେଇପାରିବେ। ତାର ଅପରାଧ ନଥିବ, ସେ ସରଳ ଲୋକ ଥିବ, କିନ୍ତୁ ତାର ଅପରାଧ ନାହିଁ, କିନ୍ତୁ ଭଗବାନ ସେବାପତ୍ରକୁ ତାର ଭକ୍ତି ହେଉନି, ତାହେଲେ କ'ଣ କରାହବ? ଅପରାଧ ଅପରାଧ କରିବା ତାର ଭଲ, କାହା ବିଷୟରେ କଥାବାର୍ତ୍ତା କରିବା ଭଲ ପାଏନି, ତାର ନିଜ କାମଟା ନିଜେ କରେ, କିନ୍ତୁ ତାର ଭକ୍ତି କରିବା ଭଲ ଲାଗୁନି, ତାର ଭକ୍ତିରେ ପ୍ରୋଗ୍ରେସ ହେଉନି, ତା ପାଇଁ କେଉଁ ପ୍ରିନ୍ସିପଲ ଲଗେଇବ ତୁମେ? ତା କାହିଁ ତାର ଜିନିଷଟା ଅଲଗା, କାରଣ ସେ ତୋର ଅପରାଧ କରୁନି ମାନେ କନସିୟସ ରହୁଛି, ମାନେ ତା ଭକ୍ତିରେ ଭକ୍ତିରେ ପ୍ରୋଗ୍ରେସ କରିଛି କଥା, କିନ୍ତୁ ତାର ଯେଉଁ ସାଧୁଗୁରୁ ବୈଷ୍ଣବ ପ୍ରତି ଗୋଟେ ସନ୍ଦେହଟା ଆସୁଛି, ବା ତାର ଯେଉଁ କ'ଣ କ'ଣ କୁହାଯାଏ, ଗୋଟେ ଜାଡ଼୍ୟ ଜାଡ଼୍ୟତା ଭାବ କୁହାଯାଏ, ମାନେ ତାର ଗୋଟେ ଜଡ଼ତା, ଭକ୍ତି କରିବା ପାଇଁ ଇଚ୍ଛା ନାହିଁ, ଏମିତି ଗୋଟେ ବହୁତ ଲୋକ ଅଛନ୍ତି, ତାଙ୍କୁ ଜେଣ୍ଟଲ ଲୋକ କୁହାଯାଏ, ଭଦ୍ର ଲୋକ, ସେମାନେ କାହାର କ୍ଷତି କରନ୍ତିନି, ଗୋଟେ ଉଦାସୀନ ଷ୍ଟେଜ୍ ତାଙ୍କର, କାହାର କ୍ଷତି ବି କରିବେ, କାହାର ଲାଭ ବି କରିବେ, ନିଜ ନିଜ କାମରେ ନିଜେ ନିଜେ ଲାଗି ରହିଥିବେ, ଏମିତି କାହାର କ୍ଷତି ବି କରନ୍ତିନି, ଅନ୍ୟରେ ଉପକାର ବି କରନ୍ତିନି। ବହୁତ ଭକ୍ତ ଅଛନ୍ତି, ସେମାନେ ଅପରାଧ କରନ୍ତିନି, କାହାକୁ କିଛି କହିବେନି, କି ତାଙ୍କ ମନ ଭିତରେ ସଂଗ୍ରାମ ଝଗଡ଼ା ଚାଲିଥିବ, ମୁଁ ଦେଖିଛି ବହୁତ ପିଲା, କାହାକୁ କିଛି କହିବିନି, ବହୁତ ପିଲା ମୁଁ ସବୁ ଦେଖୁଛି, କ୍ୟାଣ୍ଡିଡେଟ୍ ଗୁଡ଼ା 25 ବର୍ଷ ଭିତରେ ମୁଁ 5,000 ବ୍ରହ୍ମଚାରୀ ଭୁବନେଶ୍ୱର ବାହାରିଛନ୍ତି, ଯାଇଛନ୍ତି ଆଉ, ସବୁ କ୍ୟାଟାଗୋରୀର ବ୍ରହ୍ମଚାରୀ ମୁଁ ଦେଖିଛି। ଆରେ ପିଲାଟା ମୋର ତ ଗୋଟେ ସବୁବେଳେ ଗୋଟେ ସରଳ ବିଶ୍ୱାସ, ମୁଁ ଯେଉଁ ଲୋକଙ୍କୁ ଦେଖି ଭଲ ଭାବିବି, ଖରାପ ଥର ଜାଣିଲେ ଖରାପ ଥର ଦୂରେଇ ଯିବି, କିନ୍ତୁ ଦେଖି ଦିଏ ଭଲ ସେମିତି ଭଲ ଭାବିବି, ଆରେ ପିଲା ଭଲ ପିଲାଟା ଦେଲା, ଏମିତି କେମିତି ହେଲା? ଆରେ ପିଲାଟା ମୁଖରୁ ସିନା କିଛି କୁହନି, କିନ୍ତୁ ଭିତରେ ତାର କ'ଣ ଚାଲିଛି, ସଂଗ୍ରାମ ଚାଲିଛି, ଅପରାଧ ଜଣାପଡ଼େ, ତାର କାୟିକ ବାଚିକ ଅପରାଧ ନାହିଁ, କିନ୍ତୁ ମାନସିକ ଅପରାଧରେ ତା ଚାଲିଛି, କିଛି କହିବେନି, ବହୁତ ଏବେ ବି ଅଛନ୍ତି ପିଲାଟା ମୁଁ ଦେଖୁଛି ଭୁବନେଶ୍ୱର, କିଛି କାହା କହିବେନି, ସୂଚା ବସିଥିବେ, କିନ୍ତୁ ମାନସିକ ସଂଗ୍ରାମ ଚାଲିଥିବ, ଈର୍ଷା ଦୁଃଶ ତାଙ୍କ ଭିତରେ ଏଗୁଡ଼ା ଖେଳିଥିବ, ତାଙ୍କ ପାଖରେ କ'ଣ ତୁମେ କ'ଣ ଆପ୍ଲିକେବୁଲ କରିବ ପ୍ରିନ୍ସିପୁଲ ଗୁଡ଼ା? ତେଣୁ ବିଭିନ୍ନ ବିଭିନ୍ନ ଭକ୍ତର ତାର ସ୍ୱୀକୃତି, ତାର ସମର୍ପଣ, ଆଚାର୍ଯ୍ୟ ଗୁରୁ ପ୍ରତିଙ୍କ ନିଷ୍ଠା, ଆକୁ ନେଇକି ତା ସ୍ଥିତି ରହିବ, ସମସ୍ତଙ୍କୁ ସମାନ ଲାଗିପାରିବନି। ତେଣୁ ଏଇ ଯେଉଁ ନିଷ୍କାମ କର୍ମଯୋଗ ରହିଲା, କିନ୍ତୁ ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ, ଭଗବାନ ସେଥିପାଇଁ ଆଗେ କର୍ମଯୋଗଟା ଆରମ୍ଭ କଲି। ଆଉ ଆମର ଆଚାର୍ଯ୍ୟ ପ୍ରିନ୍ସିପୁଲ, ଆମର ଯେଉଁ ମଠ ମନ୍ଦିର, ଜଣେ ଗୃହସ୍ଥ ଧନ ରୋଜଗାର କରୁଛି, ଦେଇଦେଉଛି, ଉତ୍ସବ ଗୁଡ଼ାକ 10,000 ଦେଇଦେଉଛି, 5,000 ଦେଇଦେଉଛି, ମାସିକ ଭିକ୍ଷା ସେ 5,000 ଦେଉଛି, 2,000 ଦେଉଛି, ନିଷ୍କାମ ଭାବରେ ଦେଉଛି ନା, ସେଟା ତା ଫଳ ମିଳିବ, ପ୍ରଭୁ ଏଇଟା ଭଗବାନଙ୍କ ସେବାର ଲାଗୁ, କର୍ମଟା ସେ କଲା, କିନ୍ତୁ ନିଷ୍କାମରେ ଭଗବାନଙ୍କୁ ଅର୍ପିତ ହେଲା, ନିଷ୍କାମ କର୍ମ ଯୋଗ ଏଇଟା ଆରମ୍ଭ କରୁଛନ୍ତି ଭଗବାନ। ବୁଦ୍ଧିଯୁଗ କାଲି ପଢ଼ୁଥିଲେ ଆମେ, ବୁଦ୍ଧିଯୁଗ ଏମିତି ସଂସ୍କରଣ ଭଗବାନ କରିଛନ୍ତି, ତାର ପ୍ରବାଦ ୟାର ଲାଷ୍ଟ ପର୍ବଟା ଆମ ପଡ଼ିବା, ବହୁତ ବଡ଼ ପର୍ବ ଲେଖିଛନ୍ତି, ଲାଷ୍ଟରେ ପ୍ରବାଦ କହିଛନ୍ତି, ତେଣୁ ବ୍ୟକ୍ତିକୁ ଏ କଥା ଜାଣି ରଖିବା ଉଚିତ ଯେ ପୂର୍ଣ୍ଣ କୃଷ୍ଣ ଚେତନାରେ ପୂର୍ଣ୍ଣ ଆନନ୍ଦ ଓ ଜ୍ଞାନ ଭୂମିକାରେ ଭଗବାନଙ୍କର ସେବାରତ ହେବା ଓ କାମ କରିବା ଅର୍ଥ ବୁଦ୍ଧିଯୋଗ ଅବଲମ୍ବନ କରିବା। ବୁଦ୍ଧିଯୋଗ ଅବଲମ୍ବନ କଥା ହେଉଛି ପୂର୍ଣ୍ଣ କୃଷ୍ଣ ଚେତନାରେ ପୂର୍ଣ୍ଣ ଆନନ୍ଦ ଓ ଜ୍ଞାନ ଭୂମିକାରେ ଭଗବାନଙ୍କର ସେବାରତ ହେବା, କର୍ମ କରିବା। କର୍ମଟା ଅଜ୍ଞାନ ବେଳେ ମୂଢ଼ ବେଳେ ଆମେ କହୁନି, ଜଣେ କୁହନ୍ତି ନିଶ୍ଚିତ କୃଷ୍ଣ ସେବା ଏତେ କରୁଥିଲେ, ସେବା କରୁଥିଲେ, କନସିୟସ୍ଟା କ'ଣ ଥିଲା, ଏଇଟା ହେଉଛି ସେବା, ଏଇଟା ହେଉଛି ଭଗବାନଙ୍କର ସେବା, ଡ୍ୟୁଟି ନୁହେଁ, ମଠରେ ରହୁଛି ଏତିକି କରିବି, ନକଲେ ମୋତେ ଖରାପ ଭାବିବେ, ତାର କ'ଣ ଇଚ୍ଛା ନାହିଁ କିନ୍ତୁ କରୁଥିବ, ସେବା କେମିତି ହେଲା, ସେଇଟା ପୁଣ୍ୟରେ ଯିବ ତ, ହଁ ମଠ ମନ୍ଦିର ଭଗବାନ ପାଇଁ କରୁଛୁ ଆଉ, ଝାଡ଼ ମାରିଛୁ, କ'ଣ ସେବା କରୁଛୁ, ପୁଣ୍ୟରେ ହେବ। ଜ୍ଞାନ ଭୂମିକାରେ ଏଠି ପ୍ରଭୁ ସେ କଥା ବୁଝନ୍ତି, ଜ୍ଞାନ ଭୂମିକାରେ କର୍ମ କରିବା, ଏଇଟା ହେଉଛି ପ୍ରଭୁ ସେ ଲେଖିଲେ ଭଗବାନଙ୍କର ସେବାରତ ହେବା ବା କାମ କରିବା ପୂର୍ଣ୍ଣ ଆନନ୍ଦ ଓ ଜ୍ଞାନ ଭୂମିକାରେ। ଗୁରୁଦେବ ଆନନ୍ଦ କଥା କୁହନ୍ତି, ଲଭିଂ ସର୍ଭିସ, ସର୍ଭିସଟା ଗୋଟେ ପ୍ରେମପୂର୍ଣ୍ଣ ହେବା, ତୁମକୁ ତୁମେ ନା ଆଗରୁ କଷ୍ଟ ଲାଗିବ, ଗୋଟେ ବୈଷ୍ଣବ ଆସିଲେ ରୋଷେଇ କରିଦେବାକୁ ପଡ଼ିବ ନା, ସରିଯାଇଛି ତୁମେ ଚୁଡ଼ା ଖାଇଦିଅ, ନାଇଁ ପଳାଅ, ନାଇଁ ସେ ବାର ବୈଷ୍ଣବ ଆସୁଛନ୍ତି ରୋଷେଇ କରିଦେବ, ଅତିଥି ସେ ବୈଷ୍ଣବ, ସେ ଭଗବାନଙ୍କ ପାଇଁ ଆସିଛନ୍ତି ପ୍ରଭୁଙ୍କ ପାଖକୁ, ସେବା ଯେକୌଣସି ସେବା, ଯେ ମନ୍ଦିର ସେବା କରୁଛି ତାକୁ ଆନନ୍ଦ ଲାଗିବା ଦରକାର, ସେବାରେ ଆନନ୍ଦ ଅଛି, ସେବା ଆନନ୍ଦ କୁହାଯାଏ, ନାମାନନ୍ଦ ଅଛି, ନାମର ଆନନ୍ଦକୁ ନାମାନନ୍ଦ କୁହାଯାଏ, ସେବାର ସେବାନନ୍ଦ କୁହାଯାଏ, ସେବାର ଆନନ୍ଦ ଅଛି। କାହାକୁ ଆନନ୍ଦ ମିଳିବ? ଯିଏ ଜ୍ଞାନରତ ଭୂମିକାରେ ମୁଁ ରୋଷେଇ କରୁଛି, କିଏ ଖାଇବେ? ପ୍ରଭୁ ଖାଇବେ। ରୋଷେଇ ସମୟରେ ନାହିଁ ମୋର ଚେତନା, ମୋର କୌଣସି ମନ ଅଲଗା ରହିବନି, ପୁରା ଭଗବାନଙ୍କୁ ଚିନ୍ତା କରିବି କ'ଣଟା ହେଇପାରିବ କେମିତି। ଆମେ ତ ପ୍ରଭୁ ତ ଚିହ୍ନମୟ ଜିନିଷ, ପ୍ରଭୁ ତ ଚିହ୍ନମୟ, ଆମେ ଆଳୁ ଡାଲି ଯାହା ଆମର ଅଛି ଆମେ ସେ ଦେବା ନା, କିନ୍ତୁ ଜ୍ଞାନ ଭୂମିକାରେ ପ୍ରୀତିପୂର୍ଣ୍ଣ ଭୂମିକାରେ ଆମକୁ ଦେବାକୁ ପଡ଼ିବ, ସେଟା ପ୍ରଭୁଙ୍କୁ ଭୋଜନ କରିବି। ତାପରେ ଧ୍ୟାନ ଦେବାକୁ ପଡ଼ିବ କ'ଣ ପକେଇଲେ କଣ୍ଟା ହବ, କେମିତି କଣ୍ଟା ହବ, ଆମର ଯେତିକି ବୁଦ୍ଧି ନା ଭଗବାନ କ'ଣ, ଆମେ ସେତେଟା ପୁରା ଆପ୍ଲାଏ କରିବାକୁ ପଡ଼ିବ ସେଠି, ଏଇଟା ଜ୍ଞାନ ଭୂମିକା, ଏଇଟା ସେବା ହେଲା ନା। ଆଉ ଆଉ ଜଣେ ତାକୁ ଯେଉଁ ପଇସା ଦେଇ ତୁମେ ଜଣକୁ ରଖିବ, ସିଏ ରୋଷେଇ କରିବ, ସେ କ'ଣ କରିବ? ମୋର ଦୁଇ ଘଣ୍ଟା ସାରିରେ ଅଛି, ତା ଘାଣ୍ଟି ଗୁଣ୍ଡି ଦେଲା ଥୋଇ ଦେଇକି ଚାଲିଲା, ଆଉ ମସଲା ପକେଇଦେଲେ ଟେଷ୍ଟ ଲାଗିବ, ଦେହ ପକେଇଦେଲେ ଛାଡ଼ିଲା। ଆମେ ଆମେ ଯେତେବେଳେ ଖାଇଲେ ହଁ ଆ ଭଲ ଲାଗିଲା, ଆଉ କିନ୍ତୁ ତା ଚେତନାଟା ଯେଉଁ ରହିଛି, ଚେତନାଟା ପ୍ରବେଶ କରେ କେଉଁଥିରେ? ସେ ଭୋଜନରେ। ସେଠି ସେଇଠି ଭଗବାନ ଭଗବାନଙ୍କୁ ଘଣ୍ଟି ବଜେଇ ଭୋଗ ଲଗାଇବାକୁ ପଡ଼େ ନା, ସେ ତ ଅଲଗା, ଭଗବାନ ଦୁଇଟା ଜାଗାରେ ଖାଆନ୍ତି, ଦୁଇଟା ଭିତରେ ଜଣେ ଯଦି ଭଲ ହେଇଥିଲେ ଭଗବାନ ଉପାସ ରହିବେନି, ଦୁଇଟା ଭିତରେ ଦୁଇଟା ଖରାପ ହେଇଗଲେ ପ୍ରଭୁ ସବୁବେଳେ ମନ୍ଦିର ଉପାସ ରହିବେ। ଭାରି ବହୁତ ଇମ୍ପୋର୍ଟାଣ୍ଟ, ତୁମର ତୁମେ ଯଦି ଚେତନା ଠିକ୍ ନାହିଁ ତ ରୋଷେଇ କରି ଦରକାର, ଭଗବାନ ଖିଚୁଡ଼ି ଦିଅ, ପ୍ରଭୁଙ୍କୁ ଖିଚୁଡ଼ି ଦେବା ଦରକାର। ତୁମର ଯଦି ପ୍ରଜ୍ୱଳ ପୁଅ, ତୁମର ଯଦି ମାନେ ଚେତନା ନାହିଁ, ଈର୍ଷା ଦ୍ୱେଷ ବୈଷ୍ଣବମାନଙ୍କୁ ଭଲ ଦୃଷ୍ଟ, ମାତ୍ର ଭଗବାନ ଭୋଜନ କରିବେନି, କେବେ ଭୋଜନ କରିବେନି। କାହିଁ ପ୍ରଭୁ ପ୍ରଭୁ ପ୍ରଭୁଙ୍କ ପାଖରେ ଦୁଇ ଜଣ ଇମ୍ପୋର୍ଟାଣ୍ଟ ଅଛନ୍ତି ଭଗବାନଙ୍କର, ଯେମିତି ଆମେ ଛିଡ଼ା ପ୍ୟାଣ୍ଟ ହବ ତ ଖାଇବାଟା ଭଲ ହେଇଗଲେ କ'ଣ ହବ? ତୁମେ ଛିଡ଼ା ପ୍ୟାଣ୍ଟଟା ପିନ୍ଧ ତ ଖାଇବାଟା ଭଲ ହେଇଗଲା, ସରିଲା। ଭଗବାନଙ୍କର ଯେତେ ଅଛି ଅର୍ଚ୍ଚନରେ ଗୋଲବୃନ୍ଦନ ଆଉ କିଛି କରାଯାଏନା, କେବଳ କୃଷ୍ଣ ବେଶ ଭୂଷା ଖାଇବା ପିଇବା ତାଙ୍କ ନାଚ ବୃତ୍ତି ଏତିକି, ବାସ୍ ଆମ ସ୍ୱରୂପ ଧର୍ମଟା ଆମର ଭଗବାନଙ୍କୁ ଭଲ ଶୃଙ୍ଗାର କରିବାର ଅଛି, ଭଲ ଭୋଜନ ଦେବାର ଅଛି, ଏତିକି ଗୋଟେ ମନ୍ଦିର କରିବ ଏତିକି ଯୋଗ, ଏତେ ମନ୍ଦିର କିଛି ଅଭାବ ହେବନି, କିଡ଼ି ବୁଡ଼ି ମାନଙ୍କର କିଛି ଅଭାବ ହେବନି, ଭଗବାନ ପ୍ରସନ୍ନ ରହିବାର ଅଛି। ଦୁଇ ଜଣଙ୍କର ଇମ୍ପୋର୍ଟାଣ୍ଟ ରୋଲ୍ ରହିଛି, ଏ ଯୋଉ ଏଇ ପ୍ରଭୁ ଯୋଉ ରଚନା କରିଛନ୍ତି ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ କହିଛନ୍ତି ନା, ଜ୍ଞାନ ଭୂମିକାରେ ଆନନ୍ଦମୟ ଜ୍ଞାନ ଭୂମିକାରେ ସେବାର ତାହେଲେ ବା କୃଷ୍ଣଙ୍କ ପାଇଁ କର୍ମ କଲେ ସେଇଟା କ'ଣ ହୁଏ, କାମ କରିବା ବୁଦ୍ଧିଯୋଗ ଅବଲମ୍ବନ କରିବା। ଯେଉଁ ବ୍ୟକ୍ତି କେବଳ ଭଗବାନଙ୍କର ଆନନ୍ଦ ନିମିତ୍ତ କାମ କରେ, ସେ କାମ କେତେ କଷ୍ଟ କରେ ପଛକେ, ସେ ବୁଦ୍ଧିଯୋଗର ବଶବର୍ତ୍ତ ହୋଇ କାମ କରୁଛି ବୋଲି ବୁଝିବାକୁ ପଡ଼ିବ, ସେ ବୁଦ୍ଧିଯୋଗର ରହିଗଲା ନିଶ୍ଚିତ, ତେଣୁ ସେ ଯେତେ କଷ୍ଟ ହେଲେ ବି ସେଇଟା କରିପାରିବ, ଆନନ୍ଦରେ ପଡ଼ୁଛି ସେଇଟା ଗୋଟେ ହାର୍ଡସିପ୍ ଜିନିଷ ନା, ଏକ ପାଞ୍ଚ ଘଣ୍ଟା ସାତ ଘଣ୍ଟା ପୂଜା ସେବା କରିବା, ଠାକୁର ସେବା କରିବା, କ'ଣ ଘରେ ଏତିକି କରିବେ? ଆଜିକାଲି ଗୋଟେ ମାତାଜୀ କରି ସେ କରୁନି, ଏତିକି ସମୟ ଦୁଇ ଘଣ୍ଟା ରୋଷେଇ କରି ପଳେଇ ଆସି ବସିବ, ଫ୍ରିଜରେ ମାଡ଼ିଦେବ, ସକାଳ ରୋଷେଇ କରି ଫ୍ରିଜରେ ମାଡ଼ିଦେବ, ଏଥିରେ ସେବା ଖାଅ। ଆମର କ'ଣ ଜୀବନ ସାରିଲା ବୁଢ଼ା ହେଲା ବନ୍ଧୁ, ସାକୁ ସେ ଘଣ୍ଟି ବାଜୁଥିବ, ରୋଷେଇ ଚାଲିଥିବ, ବାସନ ମଜା ଚାଲିଥିବ, କିଛି ନାହିଁ। ତେଣୁ ଏଇ ଯେଉଁ ପ୍ରଭୁଙ୍କର ଯେଉଁ ଯେମିତି କହୁଥିଲେ ଆନନ୍ଦ ଜିନିଷଟା, ଗୋଟେ ପୂଜାରୀ ଗୋଟେ ରୋଷେଇଆ, ଏ ଦୁଇ ଜଣ ଭିତରୁ ଜଣେ ଠିକ୍ ରହିବାର ଅଛି, ଦୁଇ ଜଣ ଠିକ୍ ରହିଲେ ଭଗବାନ ସେଠି ମନ୍ଦିର ପୁରା ଗଲା, ପୁରା ସୁନ୍ଦର ରହିଲେ, ତାହେଲେ ଜଣେ ଯଦି ଠିକ୍ ରହିଲେ ବି ଭଗବାନ କମ୍ ସେ କମ୍ ଉପବାସ ରହିବେ। ରୋଷେଇରେ ଯଦି କନସିୟସନେସ୍ଟା, ରୋଷେଇର ଚେତନା ଯଦି ଠିକ୍ ରହିଲା, ଭଗବାନ କ'ଣ କରିବେ? ମାନେ ସେଇଠି ଖାଇଦେଉଛନ୍ତି ନା, ସେ ଭାବରେ କହୁଛି ନା ଏଇଟା ଏଇଟା ଜିନିଷଟା କରିବି, ଏଇଟା ମୁଁ କରିବି, ସେଠି ଭାବ ସେ ୟୁଜ୍ କରୁଛି, ସେଟା ଜ୍ଞାନ ଭୂମିକାଟା। ହଁ କରିବାର ଅଛି ତ କରିଦେବା ଆଉ, କ'ଣ ଅଛି ଏହା ଜ୍ଞାନରେ ଏହାର କରିଦେବା, ଏଇଟା କ'ଣ ଏଇଟା କ'ଣ ସେବା ନା କ'ଣ ମୋଟେ ନାହିଁ, କ'ଣ ବୈଷ୍ଣବ ସେବା ବି ସେଟା ନୁହେଁ, ସେଟା ବୈଷ୍ଣବ ସେବା ନୁହେଁ, କାରଣ ଯେ ସେବାଟା ଜିନିଷଟା ସେବାଟା କ'ଣ, ସେଟା କର୍ମ ନୁହେଁ, ଆଉ ନାମଟା ଧରିକି ଜପ କରିବା ସେଟା ନାମ ନୁହେଁ, ତୁମେ ଲକ୍ଷ ଲକ୍ଷ ନାମ କରୁ ସେଟା ନାମ ଅପରାଧ, ନାମ ଅପରାଧଟା ଖଟିକି ତୁମେ ବହୁତ ଖଟି ପକଉଛ, ଦେଖିଲାବେଳକୁ ତୁମର ମୁଢ଼ା ଠିକ୍ ହେଇନି, ମାଚ୍ୟୁର ମୁଡ୍ ହେଇନି, ତାଥିରେ ଲସ୍ କିଛି ହଉନି, କିନ୍ତୁ ସେଟା ସେବା ନୁହେଁ, ସେବାଟା ଗୋଟେ ସେବା ଶବ୍ଦରେ ଲାଗୁଛି, ଅନ୍ୟର ପ୍ରୀତି ପାଇଁ ଯୋଉଟା କରାଯାଏ ତାକୁ ସେବା କୁହାଯାଏ। ଦେଖ ତୁମେ କ'ଣ କହୁଛନ୍ତି, ଆମର କ'ଣ କହୁଛନ୍ତି, ରୋଗୀଙ୍କର ସେବା କର, ଦେଖୁଛି ନା ହସ୍ପିଟାଲରେ ରୋଗୀଙ୍କର ସେବା କର, ତାଙ୍କ ରୋଗୀଙ୍କୁ ଖୁସି କରିବା ପାଇଁ, ଦେଶକୁ ସେବା କର, ଦେଶବାସୀଙ୍କର ସେବା କର, ସେଟା ଅନ୍ୟର ଖୁସି ପାଇଁ ଯେଉଁଟା କରାଯାଏ ସେଟା ସେବା, ନିଜର ଖୁସି ପାଇଁ ଯେଉଁଟା କରାଯାଏ ସେଟା କର୍ମ, ଏଇଟା ଗୋଟେ ଡେଫିନେସନ୍। ଆମେ ଯଦି ଭଗବାନ ଆମେ ଯଦି କରୁଛେ ସେଟା ବୈଷ୍ଣବ ବୈଷ୍ଣବ ଯଦି ବୈଷ୍ଣବମାନେ ଭୋଜନ କରିବି ନାଇଁ, ବୈଷ୍ଣବମାନଙ୍କୁ ରୋଷେଇ କରି ଦେବାକୁ ପଡ଼େ, ସୁନ୍ଦର ହେବାର ଅଛି, ଭଲ ହେବାର ଅଛି, ଏ ସେବା ତାହେଲେ କ'ଣ ହେଲା, ବୈଷ୍ଣବ ସେବା ଫଳ ମିଳିଲା ତୁମକୁ, ପାଞ୍ଚ ଜଣ ବୈଷ୍ଣବ ଖୁସି ହେଇଗଲେ, ତୁମେ ପ୍ରସାଦ ରୋଷେଇ କରୁଛ, ଆଶୀର୍ବାଦ ତୁମକୁ ମିଳିଲା। ଏମିତି ଗୋଟେ ବୈଷ୍ଣବ କି ରାତାରାତି ଶୁଦ୍ଧ ଭକ୍ତ ହୁଅନ୍ତିନି, ଶୁଦ୍ଧ ଭକ୍ତ ସେଠୁ ଆସିଥାନ୍ତି ଯେଉଁମାନେ ତାଙ୍କୁ ତା ଛାଡ଼, ଆମ ଭଳି ମାନେ ଯେଉଁମାନେ ଆଜି ଗୋଟେ ଉନ୍ନତ ସ୍ତରକୁ ଯିବା ଏମିତି ଯାଇପାରିବେନି ଆମେ, ଆମେ ବହୁତ ଜିନିଷକୁ କନସିୟସ ହେଲେ, ଚେତନଶୀଳ ହେଲେ ଆମେ ଯାଇପାରିବା। କାରଣ ସମସ୍ତଙ୍କର ଆଶୀର୍ବାଦ ଆମର ଦରକାର। କାହିଁକି ଆଶୀର୍ବାଦ ଦରକାର? ଯେମିତି ଗୋଟେ କୁହାଯାଏନି, ଗୋଟେ ନେଗେଟିଭ ଇଫେକ୍ଟ ଆମ ଉପରେ ଅଛି, ଗ୍ରହ ନକ୍ଷତ୍ରମାନଙ୍କର ପ୍ରଭାବ ରହିଛି, କୁସଂସ୍କାର ବି ରହିଛି, ମନ୍ଦ ଅଭ୍ୟାସ ବି ରହିଛି, ସବୁ କୃପା ଗୋଟେ ଦରକାର ନା ଆମକୁ। ତେଣୁ ଏଇ ଗୁରୁ ବୈଷ୍ଣବଙ୍କର ସେବା, ବୈଷ୍ଣବମାନଙ୍କର ସେବା, ପ୍ରୀତିପୂର୍ଣ୍ଣ ବ୍ୟବହାର, ଜୀବନର ସରଳତା ଆଚରଣ, ଏଗୁଡ଼ିକ କ'ଣ କରେ? ସବୁ ସମସ୍ତଙ୍କ କୃପାକୁ ଆକର୍ଷଣ କରେ। ଆମେ ଏମିତି ଗୋଟେ ବହୁତ କିଛି ବଡ଼ ଲୋକ ସ୍ଥିତି ହେଇଗଲେ ଆମେ କେବେ ଭାବିବାନି ଯେ ସେଟା ବଡ଼ ସ୍ଥିତି, ସେଟା ବଡ଼ ସ୍ଥିତି ନୁହେଁ। କେହି ବଡ଼ ସମୁଦ୍ରରେ ଯେତେ ଜଳ ରହିଛି ସମୁଦ୍ର କୁଡ଼ ଆଣିକି ରଖିନାହାନ୍ତି, ନଦୀ ଯାଇକି ସବୁ ଦଉଛନ୍ତି, ସେଥିପାଇଁ ସମୁଦ୍ର ଏତେ ବଡ଼ ଦେଖାହଉଛି। ସମସ୍ତ ନଦୀର ଜଳକୁ ଯଦି ବନ୍ଦ କରିଦେବ ସମୁଦ୍ରକୁ, ସବୁ ନାଳର ଜଳକୁ ଯଦି ସମୁଦ୍ରକୁ ବନ୍ଦ କରିଦେବା, ସମୁଦ୍ର ଆଜିକି ସବୁ ଶୁଖିଯିବ। ଏ ଉଦାହରଣଟାକୁ ସବୁବେଳେ ମନେ ରଖିବା ଦରକାର। ଆଜି ଯିଏ ଯେତେ ବଡ଼ ଅଛନ୍ତି ସେ ସମସ୍ତଙ୍କୁ ଇନଭାଇଟ୍ କରିଛନ୍ତି, ସମସ୍ତଙ୍କ କୃପା, ସମସ୍ତଙ୍କୁ ଆମ ସମସ୍ତଙ୍କର ଟିକେ ଦରକାର, ସେଥିପାଇଁ ସେ ଆଜି ବଡ଼ ହେଇଛନ୍ତି। କାରଣ ବଡ଼ ହେଲା କ'ଣ? ଯେଉଁ ନଦୀ ସମୁଦ୍ରରେ କେତେଟା ନଦୀ ମିଶିଛି, କାଲକୁଲେଟ୍ କଲ କେତେଟା ନାଳ ମିଶିଛି, ସେଥିପାଇଁ ସେ ସୁଖୁନି। ସେଭଳି ଜୀବନରେ ଯେଉଁମାନେ ଅନ୍ୟମାନଙ୍କୁ ସେ କୃପାଟା କେବେ ସୁଖେ ନା, ସେଟା କେବେ ଶୁଷ୍କ ହୁଏ ନା, ସେ କୃପାଟା ସବୁବେଳେ ରହୁଛି। ଅନ୍ୟମାନଙ୍କୁ ପ୍ରସନ୍ନ ସେ କରିଛନ୍ତି, ବୈଷ୍ଣବ ସେବା, ଗୁରୁ ସେବା, ଭଗବାନଙ୍କ ସେବା, ଗୋମାତାଙ୍କର ସେବା। ସମୁଦ୍ରରେ ଏମିତି ମନ ମନ ପାଣି ରହୁନି, କେତେ ଗଭୀର, ଅଗାତ ଗଭୀର, ସିଏ ଜଳ କୋଉଠି ଆସିଲେ ତାକୁ ପଚାରାଯିବ? ଏ ନଦୀମାନେ ଆସିକି ଦଉଛନ୍ତି, ଇଏ କ'ଣ ବର୍ଷା ଦଉଛନ୍ତି, ସେ କ'ଣ କୋଉଠି ତିଆରି କରିଛନ୍ତି? ସେ ଆଧାରଟା ତିଆରି କରିଛନ୍ତି, ଆଧାରରେ ଏ ସମସ୍ତେ ଦଉଛନ୍ତି। ସେଭଳି ଆମ ବୈଷ୍ଣବମାନଙ୍କର ଗୋଟେ ଆଧାର ରହିବା ଦରକାର, ଏ କୃପା ଉଦାହରଣ କରିବା ଆମର ଆଧାର, ସେଥିରେ ଏ କୃପା ବର୍ଷଣ, ବୈଷ୍ଣବ ସେବା, ଗୁରୁ ସେବା। ଏଇଟା ତ ଅନୁଭବ ଜିନିଷ, ଏଇଟା କହିଲେ କ'ଣ ତୁମେ କହିଲେ ବୁଝିବ ନା କ'ଣ? ଜଣେ ବୈଷ୍ଣବ ସେବା କରି କ'ଣ ଆନନ୍ଦ ପାଏ, ଭଗବାନଙ୍କ ସେବା କରି କ'ଣ ଆନନ୍ଦ ପାଏ, ସେଇଟା ଭଜନରେ କ'ଣ ପରିପୁଷ୍ଟ ହୁଏ, ସେଟା ସେ ଜାଣିବ ନା? ଯେମିତି ଫଟକିନ ବୁଦ୍ଧି ଖର୍ଚ୍ଚ କରି ସେଟା ଜାଣିପାରିବନି, ଏଇଟା ଶକ୍ତିର ପ୍ରକାଶ। ତୁମେ ଯେତେବେଳେ ଭଗବାନ ପ୍ରସନ୍ନ ହେଇଗଲେ, ପ୍ରଭୁଙ୍କ ପ୍ରସନ୍ନତା ହେଲେ, ପ୍ରଭୁ କେଉଁଠି ଅଛନ୍ତି? ପରମାତ୍ମାର ଉପରେ ଅଛନ୍ତି, ସେ ମନ ଇନ୍ଦ୍ରିୟକୁ କେମିତି ସଂଯମ କରିବେ ତୁମେ ବି ଜାଣିପାରିବନି। ଆମର ଏଇଟା ଗୋଟେ ଟେକ୍ନିକାଲ ଜିନିଷ ନୁହେଁ ନା, ଆମର ଯାହା ସବୁ ସବୁଥିରେ ସୂତ୍ର ରହିଛି, କିନ୍ତୁ ଏଇଟା ଏମିତି କଲେ ଏହା ହବ, ଏମିତି କଲେ ଏହା ହବ, ସବୁ ରହିଛି, କିନ୍ତୁ ତା ଉପରେ ଗୋଟେ ପ୍ରିନ୍ସିପଲ ରହିଛି। ଯେମିତି ଯୁକ୍ତ ଆହାର ବିହାର କୁହାଗଲା, ଅଳ୍ପ ଭଲ ନ ଖାଇବ, ଭଲ ନ ପିନ୍ଧିବ, ଯେତେ ସବୁ ରହିଲା ଏମିତି କଲେ ଏହା ହବ, ଏହା କଲେ, ତା ଉପରେ ଆଉ ଗୋଟେ ପ୍ରିନ୍ସିପଲ ରହିଛି, ସେଟା ହେଲା ଭଗବାନଙ୍କର, ଗୁରୁ ବୈଷ୍ଣବଙ୍କର ଅହେତୁକ କୃପା। ଯେ ଯୋଗ୍ୟ ବ୍ୟକ୍ତି ସେ ସବୁ ପ୍ରିନ୍ସିପଲ ଗୁଡ଼ାକ ପାଳନ କରିପାରିବ, ଯାହାର ସଂସ୍କାର ନାହିଁ ସେ କ'ଣ ପାଳନ କରିବ? ତାକୁ ଯେତେ କୁହନ୍ତୁ ଭଲ ଖାଆନି, ଭଲ ପିନ୍ଧିନି, ଏମିତି କଥା କୁହନି, ଏମିତି କରନି, ତୋ ସଂସ୍କାର ଠିକ ରହିବା ଦରକାର, କଥାବାର୍ତ୍ତା ଠିକ କର, ଭଗବାନଙ୍କ ଯେତେ ଭଲ କରିପାରିବେନି ସେ। ତେଣୁ ପ୍ରାୟତଃ ଆମେମାନେ ସବୁ ସେଇ କାଟାଗୋରୀର, ଯୋଗ୍ୟ କାଟାଗୋରୀର ଆମେ ନୁହନ୍ତି, ଆମେ ପ୍ରାୟତଃ ସବୁ ଅଯୋଗ୍ୟ କାଟାଗୋରୀର। ସେଥିପାଇଁ ଆମକୁ ଗୋଟେ ଯାହା କୁହାଯାଏ କ'ଣ ପଡ଼ିଯିବ, ଅନଏକ୍ସପେକ୍ଟେଡ୍ ବା ଅପ୍ରତ୍ୟାଶିତ ଭାବରେ ଆମକୁ କୃପା ଦରକାର। ଗୋଟେ କେମିତି ଗୁରୁ ବୈଷ୍ଣବ କୌଣସି ଆମକୁ ଗୋଟେ ଖୁସି ଆମର କୃପା ଗୋଟେ କରିଦିଅନ୍ତୁ, ଦିଆ ଛଡ଼ା ଆମର ଗୋଟେ, ଆମେ ଗୋଟେ କ୍ୱାଲିଫାଇଡ୍ ପର୍ସନ୍, ଜଣେ ଯୋଗ୍ୟ ବ୍ୟକ୍ତି ସେମାନେ ପାଇବେ ହିଁ ପାଇବେ, ତାହା ଆଧାରଟା ଠିକ ରହିଛି ନା? ସମୁଦ୍ର ଯେତେବେଳେ ଖାଲଟା ରହିଛି, ଇନ୍ଦ୍ର ବର୍ଷା ଦେଲେ ବି ସେ ଧରିପାରିବ, ଜଳ ସମୁଦ୍ର ନଦୀରେ ଜଳ ହେଲେ ବି ସେ ଧରିପାରିବ, ଆଉ ଭୂମିରେ କ'ଣ ଭୂମିରେ ଗଡ଼ି ପଳାଉଛି ନା? ଆମର ଆଧାରଟା ନାହିଁ ଆଉ। ତେଣୁ ଯେତେ ପ୍ରିନ୍ସିପଲଟା ଜାଣିଲେ କହିଲେ କ'ଣଟା ହବ, ସବୁ କହିଦେବା, ସବୁ ଜାଣିଦେବା, ସେତେବେଳେ ମନ ଟିକେ ଖୁସି ହେଇଗଲା, ତାପରେ ଜାଗ୍ରେ କଥା ସେ କଲ। ସେଥିପାଇଁ ଏଇ ଆଧାରଟାକୁ ଅହେତୁ କୃପାଟା ଦରକାର, ସାଧୁଙ୍କର ଅହେତୁକ କୃପା। ସାଧୁଙ୍କର ଅହେତୁକ କୃପା କେମିତି ହବ? ତାଙ୍କର କୃପାଟାକୁ ଆକର୍ଷଣ କରିବାକୁ ହେଲେ ସାଧୁଙ୍କର କୃପାଟାକୁ ଆକର୍ଷଣ କ'ଣ କେମିତି କରିବାକୁ ପଡ଼ିବ? କାହା ଉପରେ କୃପା ହବ, କେତେବେଳେ ହବ, କେମିତି ହବ? ସେଥିରେ କେତୋଟି ସର୍ଟନ୍ ପ୍ରିନ୍ସିପଲ ରହିଲା, ଯେ ଅହେତୁକ କୃପାର ପ୍ରାର୍ଥୀ କିଏ, ତାର ଗୋଟିଏ ପଏଣ୍ଟ ଧର, ଗୋଟିଏ ପଏଣ୍ଟକୁ ଜଣାଯାଉଛି ଆଚାର୍ଯ୍ୟମାନଙ୍କ କତିରୁ, ସେଇଟା ହେଉଛି ସରଳତା, ସିମ୍ପ୍ଲିସିଟି ବୈଷ୍ଣବିଜିମ୍। ସେଟା ବୈଷ୍ଣବିଜିମ୍ ବୋଲି କହିଲେ, ବୈଷ୍ଣବର 26 ଲକ୍ଷଣକୁ ଆଉ ବୈଷ୍ଣବିଜିମ୍ କହିଲେନି, ବୈଷ୍ଣବ ଆମେ କାହାକୁ ବୈଷ୍ଣବ କହୁଛେ, ଭକ୍ତ କାହାକୁ କହୁଛେ? ଭକ୍ତ ଲକ୍ଷଣ କହିଦେବା 26 ନା, 26 ଭକ୍ତର ଲକ୍ଷଣ, କିନ୍ତୁ ଆଚାର୍ଯ୍ୟ ସେଟାକୁ କହିଲେନି, ସେଟା ଶାସ୍ତ୍ର ସିଦ୍ଧାନ୍ତ। କିନ୍ତୁ 26 ଲକ୍ଷଣ ଗୋଟେ ଜିନିଷର ଯାହା କୁହନ୍ତି ବିଲ୍ଟି ହେଉଛି, ତିଆରି ହେଉଛି, ୟା ଭିତରେ କେତେଟା ଗୁଣ ଥାଇପାରେ ନଥାଇପାରେ, କିନ୍ତୁ ଗୋଟିଏ ଗୁଣ ଥିଲେ ସବୁ ଆସିଯିବ, କେଉଁଟା? ସରଳତା। ସେଟା ସେ ବୈଷ୍ଣବତା ବନେଇ ନେଲେ, ଆଉ ସେ ସରଳତା ଗୋଟେ ଜିନିଷ ଯେଉଁଟାକି ଏ ଭଗବାନଙ୍କର ଅପ୍ରତ୍ୟାଶିତ କୃପା ବା ଅହେତୁକ କୃପାକୁ ଆକର୍ଷଣ କରିବ। ଆଉ କିଛି ଉପାୟ ଦେଖାଯିବନି, ତା'ର ତ କିଛି ନାହିଁ, ଯୋଗ୍ୟତାଟା କ'ଣ ଅଯୋଗ୍ୟତାଟା କ'ଣ ଭଗବାନ କ'ଣ ତାକୁ ତ କାଲକୁଲେସନ୍ କରି ଦେଖିକି ଆମେ ଶାସ୍ତ୍ରରେ ଯେଉଁ କୃପା ରହିଲା ଶାସ୍ତ୍ର କୃପା ପାଇବାକୁ ହେଲେ ଭଗବାନଙ୍କର କୃପା ହେଇଗଲେ ପୁରା ଯୋଗ୍ୟ ବ୍ୟକ୍ତି ଗୋଟେ ହବାକୁ ପଡ଼ିବ। ଆମେ ଆମର ସଂସ୍କାର ନାହିଁ ଯୋଗ୍ୟ ହବା କେମିତି, ଯେତେ ଟ୍ରାଏ କଲେ କ'ଣ ହବ, ବୁଲି ବୁଲି ଘୁରି ଘୁରିକି ସେ ଭୁଲଟା କରିଦେବା, ଘୁରି ଘୁରିକି ଘୁରି ଘୁରି ସେ ଭୁଲଟା କରିବ। ଏ ସଂସ୍କାର ତ ସେତିକି ଆଉ ଆମେ ତ ଘୁରି ଘୁରି କରିପାରୁନି ଆଉ। କିନ୍ତୁ ଗୋଟିଏ ଜିନିଷ ନିରାଶ ହେବେନି, ମୋର ସଂସ୍କାର ନାହିଁ ବୋଲି ମୁଁ ନିରାଶ ହେବିନି, ଲାଗି ଲାଗି ରହିଲେ ଅହେତୁକ କୃପା ହବ। ଭିକ ମାଗିବା ଲୋକ ଭିକାରୀ ସେ ସବୁଦିନ ସକ୍ସେସ ହେଉଛି କିଛି ମାନେ ନାହିଁ, କିନ୍ତୁ ନିରାଶ କେବେ ହୁଏନି, ଭିକାରୀ କେବେ ନିରାଶ ହେଇନି, ଭିକାରୀ ନିରାଶ ହେଇ ସେ ମରିଯିବ, ଭିକକୁ କେବେ ନିରାଶ ହେଲେନି। ସେ ଯେଉଁ ଜନ୍ମାଷ୍ଟମୀ ବସନ୍ତି, ମୁଁ ଯେତେବେଳେ ଆଗରୁ ସବୁ ଦାୟିତ୍ୱରେ ଥାଏ, ତାଙ୍କୁ ସବୁ ସକାଳ ଆଇଲେ ସବୁ ମନ୍ଦିର ଲଗେଇ ଦେଇଥାଏ, ପଚାରେ ମୁଁ ଆଜି ସିନା ଜନ୍ମାଷ୍ଟମୀ ଏତେ ପଇସା ପାଇବ, ସବୁଦିନ କେଉଁଠି ଚଳୁଛ? ସେ କହିବ ବାବା ସେମିତି ନୁହେଁ, ଶନିବାର ଦିନ ଶନି ମନ୍ଦିରକୁ ପଳେଇବୁ, ସୋମବାର ଦିନ ଶିବ ମନ୍ଦିରକୁ ପଳେଇବୁ, ମଙ୍ଗଳବାର ଦିନ ସନ୍ତୋଷୀ ମନ୍ଦିରକୁ ପଳେଇବୁ, ଆଉ ବୁଧବାର ଗୁରୁବାର ଏମିତି ଖାଲି ଯାଇକି ଜଗନ୍ନାଥ ମନ୍ଦିର କୋଠି ଟିକେ ବସିବୁ, ଆଉ ଯେଉଁଠୁ ଯେଉଁ ଚାନ୍ଦି ଯାତ୍ରା ବସିବୁ। ଆଉ ଏତେ ଲୋକ ଭିତରେ ତାଙ୍କ ପାଳି କେତେ ପଡ଼ିବ ସେ କ'ଣ ଠିକ୍ ଅଛି, 500 ପଡ଼ିବ କି 1000 ପଡ଼ିବ କି 200 ପଡ଼ିବ କି ନ ପଡ଼ିବ କିଛି ଅଛି ମାନେ କିଛି ନାହିଁ। ହେଳିପୁରରେ ମୁଁ ଦେଖିଛି ଏ ଯେଉଁ କିଏ ତା ଚାଉଳ ମୁଠ ପକେଇ ଦେଇ ପଳେଇବ, ତାର ଚାଉଳ ଦରକାର ନାହିଁ ଭିକାରର, ତାର ଦରକାର କ'ଣ 10 ଟଙ୍କା ମିଳିଯାନ୍ତି କି, କିଏ ତାର ଚାଉଳ ମୁଠ ଆଣିତେ ପକେଇ ପକେଇବାକୁ ପଡ଼ିବ, ତାର ମନ ଦୁଃଖ ହଉଥିବ କିନ୍ତୁ ସେ ବସିକି ରହିଥିବ, ସେ ନିରାଶ ହେଇଯିବ, ନିରାଶ ହେଇ ସେ ଭିକ ମାଗି ପାରିବନି, ମରିବ, ତାକୁ ଆଶାବାଦ ଦେବାକୁ ପଡ଼ିବ। ସେ ଭକ୍ତି ଯୋଗରେ ଆମର ଅଯୋଗ୍ୟତାଟା ଏତେ ପ୍ରବଳ, ଗୋଟେ ଆଶା ନାହିଁ ବୋଲି କହିଲେ ଚଳେ। ଯୋଗ୍ୟତା ଦୃଷ୍ଟିରୁ ବିଚାର କରିବ କେବେ କୃଷ୍ଣଙ୍କୁ ତୁମେ ପାଇପାରିବନି, ନା ଆମେ ବୈଷ୍ଣବ ଲକ୍ଷଣ ଖାଲି ମିଳେଇବା, ଆମର କେଉଁ ଲକ୍ଷଣଟା ଅଛି? ଆଚ୍ଛା ଭକ୍ତି ଶୁଦ୍ଧ ଭକ୍ତିର ଲକ୍ଷଣକୁ ମିଳେଇବା, ଆମେ କେମିତି ପାଇବା କୃଷ୍ଣଙ୍କୁ ଦେଖିବା? କେବେ ବି ଆମେ ବିଚାର କରିପାରିବାନି କୃଷ୍ଣ ମୋତେ ମିଳିବ ବୋଲି, ହେଇପାରିବନି ତମର, ଏଇଟା ହେଇପାରିବନି। ଗୋଟିଏ ଶ୍ଲୋକରେ ତ କଟିଯିବ, ଆଉ ବୈକୁଣ୍ଠ କେବେ କେବେ ବି କୃଷ୍ଣ ପାଖ ଆମେ ଯାଇପାରିବୁ, ଗୋଟିଏ ଶ୍ଲୋକରେ କଟିଯିବା, ସମସ୍ତେ କଟିଯିବା ଆମେ, କେହି ମାଳି ତିଳକ ଧରିଥିବା ଲୋକ କେବଳ ଶୁଦ୍ଧ ଭକ୍ତ ସେଟା ଆମେ କେବେ ଯାଇପାରିବାନି, ସବୁଠିକି ପଡ଼ିଯିବା। ଗୋଟିଏ ଶ୍ଲୋକ ଭଗବାନ କହିଛନ୍ତି, ନିର୍ମାଣ ମୋହ ଜିତ ସଙ୍ଗ ଦୋଷ, ଖାଲି ଗୋଟିଏ ଶବ୍ଦ, ଖାଲି ଗୋଟିଏ ଶବ୍ଦ, ଶ୍ଲୋକ ନାହିଁ, ଗୋଟିଏ ଶବ୍ଦ, ନିର୍ମାଣ ମୋହ, ମାନ ଶୂନ୍ୟ ଛାଡ଼, ଅଭିମାନ କେବେ ସମ୍ମାନ ଆଶା କର ନା, ସେତିକି ହେଇପାରିବା, ସେଥିରେ ଅଟକିଯିବା ସମସ୍ତେ ଆମେ। ଯଦି ଶାସ୍ତ୍ରର ନିର୍ଯାସକୁ ଆମେ ମନ୍ଥନ କରାଯିବ, ସମସ୍ତଙ୍କୁ ନିରାଶ କରିଦିଆ ହବ। ସେଥିପାଇଁ ସମସ୍ତେ କୁହନ୍ତି ନା, ଆରେ ତତ୍ତ୍ୱ ଆଲୋଚନାଟା କରୁଛି କାହିଁକି, ନିରାଶ ହେବା ପାଇଁ କରୁନି, ମନ ଭିତରେ ଅଯୋଗ୍ୟତାର ଭାବନାକୁ ନେଇକି ଯେଉଁ ଆମେ ଗର୍ବ କରୁଛେ, ମୁଁ କୃଷ୍ଣଙ୍କୁ ପାଇବି। ଆମର ଗୌଡ଼ିଏ ଗୌଡ଼ିଏ ବୈଷ୍ଣବମାନେ ତତ୍ତ୍ୱାଚାର୍ଯ୍ୟମାନେ ଏତେ ଯା କୁହନ୍ତି କଠୋର ବା ଯା କୁହନ୍ତି ବାହାରେ ନିଷ୍ଠୁର ଭଳି ପ୍ରତୀୟମାନ ହଉଥିବା, ଏତେ ଗୁଢ଼ ରହସ୍ୟକୁ କାହିଁକି ଗୋଟେ ବଦ୍ଧ ଜୀବାଗାରେ ଖୋଲନ୍ତି? କାରଣ ବଦ୍ଧ ଜୀବାର ଗୋଟେ ଭାବନା ଅଯୋଗ୍ୟତାକୁ ନେଇକି, ତାର ରାବଣ ଯେମିତି ସିଡ଼ି ବାନ୍ଧିବା ପାଇଁ ଚାହୁଁଥିଲା, ସେଭଳି ଆମର ଅଯୋଗ୍ୟ ସମସ୍ତ ଅଯୋଗ୍ୟତାକୁ ନେଇକି ଆମେ କୃଷ୍ଣ ପ୍ରାପ୍ତିର ଆଶା ପ୍ରବଳ ରହିଛି, ଆଉ ତା ଦେହରେ ପ୍ରବଳ ରହିଛି, ଆଉ ଦାମ୍ଭିକତା ବି ରହିଛି। ତ ଆଚାର୍ଯ୍ୟମାନେ ନିରାଶ କରିବା ଦ୍ୱାରା ଆମେ ଜାଣିଦେବା, ସେ ନିରାଶ କରିବା ପାଇଁ କୁହନ୍ତି, ଏହାଦ୍ୱାରା ଆମର ଅଯୋଗ୍ୟ ଭାବନାଟାକୁ ଯେଉଁ ଯୋଗ୍ୟତା ବୋଲି ଭାବୁଛେ ସେଥିରେ ଆମେ ଜାଣିବା, ଏଇଟା ଏଇଟା ହବନି ମୋ ଦ୍ୱାରା, ତାର ହବନି ତ ତାନେ ଆଚାର୍ଯ୍ୟମାନେ କହିଲେ କାହିଁକି, ଭଗବାନ କହିଲେ କାହିଁକି, ନାଇଁ ନାଇଁ ଏଇଟା ରହିଲା, ଏ ସଟନ୍ ପଏଣ୍ଟଟା ଏଠିକି ଆସିବ, ସେତେବେଳେ ଜଣେ ଜୀବ ତୃଣାନ୍ତ ବି ହେବ, ସେ ବୁଝିପାରିବ ମୋ ଦ୍ୱାରା କୃଷ୍ଣ ପ୍ରାପ୍ତି ହବା ସମ୍ଭବ ନୁହେଁ, କୃଷ୍ଣ ମୋତେ ମୁଁ ପାଇପାରିବିନି, ମୋର ଯୋଗ୍ୟତା ଯେଭଳି, ମୋର ସଂସ୍କାର ଯେଭଳି, ମୋର ସ୍ୱଭାବ ଯେଭଳି, ମୋର ରୁଚି ଯେଭଳି ରହିଛି ଭକ୍ତିରେ, କେବେ କୃଷ୍ଣ ମୋତେ ମିଳିବେନି। ସେଥିପାଇଁ ସେ ଲେଖିଲେ ନା, କର୍ମ ନାହିଁ ଜ୍ଞାନ ନାହିଁ କୃଷ୍ଣ ଭକ୍ତି ନାହିଁ, ମୋର କର୍ମ ନାହିଁ ଜ୍ଞାନ ନାହିଁ କୃଷ୍ଣ ଭକ୍ତି ନାହିଁ, କିଭଳି ଆପଣ ଚରଣ ପାଇବେ? ଏକମାତ୍ର ନା ଅହେତୁକି କୃପା, ସେଥିରେ ମୋର କେବଳ ଗୋଟିଏ ଭରସା ଅଛି, ବେଦର ବିଚାର, ବେଦ, କିନ୍ତୁ ମୁଁ ବେଦକୁ ବିଚାର କରି ଦେଖୁଛି କେବଳ ଗୋଟିଏ ଜିନିଷ ମୁଁ ପାଇପାରିବି, କର୍ମ ତ ମୋର ନାହିଁ, ଜ୍ଞାନ ତ ଭଲ ନାହିଁ, ଭକ୍ତି ବି ନାହିଁ, ତାହେଲେ ଆପଣଙ୍କ ଚରଣ କେମିତି ପାଇବି? ଆପଣଙ୍କ କୃପା ହେଉଛି ଗୋଟେ ଅହେତୁକି, ସେ ଗୋଟେ ଆଶା ରହିଛି, କେତେବେଳେ ହେଇଯିବ ଏବେ, କେତେବେଳେ ଯେମିତି ଭିକାରୀ କହିପାରିବେନି, କେତେବେଳେ ଲୋକ ଚାଲିଲେ ସେ 100 ଟଙ୍କା ପକେଇଦେବ, ହେଇଗଲା ତାର ଯୋଗ୍ୟତା ବିଚାର କରିକି କିଛି ଅଭିମାନ କରିବା ଆବଶ୍ୟକ ନାହିଁ। ଭକ୍ତିର ଖାଲି ଖାଲି ଭକ୍ତ ଭକ୍ତିର ଶ୍ଳୋକ ଯଦି କହିଦେବି, ତୁମେ କେବେ ବି ଚିନ୍ତା କରିପାରିବେନି ଭକ୍ତ ହବ ବୋଲି, ଖାଲି ଖାଲି ଦ୍ୱାଦଶ ଅଧ୍ୟାୟରେ ଟିକା ଦ୍ୱାଦଶ ଅଧ୍ୟାୟ କି ଗୀତାର ଯେଉଁ ଭକ୍ତି କ'ଣ ଭକ୍ତି, କେଉଁଟା ଭକ୍ତି ଯୋଗ ନା, ଭକ୍ତି ଯୁଗର ଟିକାଟା ଯଦି ପଢାଯିବ, ତୁମେ କହିବ କେବେ ଜୀବନ ଏ ଜନ୍ମ ନାହିଁ, କରୋଡ଼ ଜନ୍ମ ଭକ୍ତ ହେଇପାରିବେନି, ପ୍ରଭୁଙ୍କର ଷ୍ଟାଣ୍ଡାର୍ଡ ଏତେ ବିଶୁଦ୍ଧ ସତ୍ତ୍ୱ ଧାମ ସେଟା ଚିନ୍ମୟ ଶରୀର ଭଗବାନଙ୍କର ଦିବ୍ୟ ରସ ସେମାନେ ମଗ୍ନ ଆଉ ଜଡ଼ 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 ରସବାଦୀ ଆମେ ଯିବ ଗୁଡ଼ାକ ଏଇ ଏଇ ଯେ ପ୍ରସଙ୍ଗ ପଢ଼ିଛନ୍ତି ପ୍ରସଙ୍ଗର ଲକ୍ଷ୍ୟ ରହୁଛି କ'ଣ ନା ଯେଉଁ ପ୍ରଭୁପଦଙ୍କ କଥାରେ ପୁରା ସେବାଟା ଯେଉଁ ପ୍ରଭୁପଦ କହୁଛନ୍ତି ପ୍ରେମପୂର୍ଣ୍ଣ ହେବା ଦରକାର ଜ୍ଞାନ ଜ୍ଞାନଯୁକ୍ତ ହେବା ଦରକାର ତାହେଲେ ବୁଦ୍ଧି ଯୁଗରେ ଲାଗିଲା ବୁଦ୍ଧି ଯୁଗର ବର୍ଷେ ବର୍ତ୍ତ କାମ କରୁଛୁ ବୋଲି ବୁଝିବାକୁ ହେବ ସେଥିରେ ସେ ସର୍ବଦା ଦିବ୍ୟ ଆନନ୍ଦ ଲାଭ କରେ ଏ ପ୍ରକାର ଦିବ୍ୟ କର୍ମରେ ନିଯୁକ୍ତ ହେବା ଦ୍ୱାରା ଭଗବାନଙ୍କ କୃପାରୁ ବ୍ୟକ୍ତି ସୁତ ଦିବ୍ୟ ଗୁଣ ଲାଭ କରେ ଦେଖ କୃପାଟା କେମିତି ମିଳିବ କହିଲେ ଜଣେ ଜ୍ଞାନପୂର୍ବକ ନିଷ୍କାମ ଚିତ୍ତରେ ଭଗବାନଙ୍କର ସେବା କରିବ ଏଥିରେ ତାକୁ ଦିବ୍ୟ ଆନନ୍ଦ ମିଳିବ ଆଉ ଭଗବାନଙ୍କ କୃପାରୁ ତାକୁ ଦିବ୍ୟ ଗୁଣ ଗୁଡ଼ିକ ସବୁ ପ୍ରାପ୍ତ ହେଇଛି ଏ ପ୍ରକାର ଦିବ୍ୟ କର୍ମରେ ନିଯୁକ୍ତ ହେବା ଦ୍ୱାରା ଭଗବାନଙ୍କ କୃପାରୁ ବ୍ୟକ୍ତି ସ୍ୱତଃ ଦିବ୍ୟ ଗୁଣ ଲାଭ କରେ ଏବଂ ଏହିପରି ଭାବରେ ତାର ମୁକ୍ତି ସମ୍ପୂର୍ଣ୍ଣ ହୋଇଯାଏ ଏବଂ ଏଥିପାଇଁ ତାଙ୍କୁ ଜ୍ଞାନ ନିମିତ୍ତ ଆଉ ଅଧିକ ପ୍ରଚେଷ୍ଟା କରିବାକୁ ପଡ଼େ ଜ୍ଞାନୀମାନେ ସ୍ୱତନ୍ତ୍ର ପ୍ରଚେଷ୍ଟା କରନ୍ତି ଆମର କର୍ମଯୁଗରେ ତ ରହିଗଲା ମାନେ ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବା କଲା ମାନେ ଜଣେ ପ୍ରଶ୍ନ କରେ କେମିତି ମୁଁ କର୍ମ ସେ ତ କର୍ମଟା କଲା ଦିନ ରାତି ଖଟିଲା ଭଗବାନଙ୍କ ସେବା କଲା ରୋଷେଇ କଲା ତାକୁ ଜ୍ଞାନ କେମିତି ମିଳିବ ତାର ଗୋଟେ ଜ୍ଞାନ ଶୁଦ୍ଧ ଜ୍ଞାନଟା କେମିତି ଆସିବ ସେ ଅର୍ଜୁନ ଯୁକ୍ତି କରିଥିଲେ ସେ ରୋଷେଇ କରି ଅନୁକମ୍ ପାର୍ଥ ମହଙ୍ଗ ଜ୍ଞାନ ଯତମ ନା ସମୟ ଆତ୍ମାବସ୍ତ ଜ୍ଞାନ ଦେଇ ପେଣ ଭାସୁଟେ ମୁଁ ତା ଭିତରେ ଜ୍ଞାନ ଦେବି ଆଉ କୃପା ମୋ କୃପା ଦ୍ୱାରା ନା ତା ଆତ୍ମଭାବକୁ ଜାଗ୍ରତ କରିବି ମୁଁ ମୋର ନିଷ୍କାମ ଭାବରେ ମୋର ସେବା କରୁଛି ତାକୁ ସତ ଜ୍ଞାନ ମିଳେ ତାକୁ ଜ୍ଞାନ ପାଇଁ ପ୍ରଚେଷ୍ଟା କରିବାକୁ ପଡ଼ିବନି କୃଷ୍ଣ ଚେତନାରେ କର୍ମ କରିବା ଓ ସକାମ କର୍ମ ବା ଫଳଲାଭ ଆଶାରେ କର୍ମ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି କୃଷ୍ଣ ଚେତନ ଯେଉଁ କର୍ମଟା ଆମର କ'ଣ କୃଷ୍ଣ ଚେତନ ରହିକି ସକାମ କର୍ମଟା କଲା ତୁମେ ସକାମ କର୍ମ ଭାବନାଟା ଆସିବ ନା ଆଉ ତୁମେ କାଇଁ ଦେଖୁଛ କେତେ ବର୍ଷ ସେ ମଠ ରହିଲା କେତେ ଦିନର ଭକ୍ତ କ'ଣ ଦୀକ୍ଷା ନେଇଛି ସେ ସେଇଟା କାଇଁ ତୁମେ ଦେଖୁଛ ଏଇଟା ଚେତନା କଥା ଆଉ ସକାମ କର୍ମରେ ସେ କରୁଥିବ କୃଷ୍ଣ ଚେତନରେ କରୁନି ଦିବ୍ୟ ଜ୍ଞାନ ତାର ନାହିଁ ଆନନ୍ଦରେ କରୁନି ଜ୍ଞାନ ଜ୍ଞାନପୂର୍ଣ୍ଣ ତାର ଚେତନା ନାହିଁ ଆଉ ତାର କ'ଣ ଫଳଟା ମିଳେ ସେ ଏଇଠି କହୁଛନ୍ତି ପ୍ରଭାତ ବିଶେଷ କରି ନା କୃଷ୍ଣ ଚେତନାରେ କର୍ମ କରିବା ଏବଂ ସକାମ କର୍ମ ବା ଫଳଲାଭ ଫଳଲାଭର ଆଶାରେ କର୍ମ କରିବା ମଧ୍ୟରେ ବହୁ ପାର୍ଥକ୍ୟ ଅଛି ବିଶେଷ କରି ଇନ୍ଦ୍ରିୟ ତୃପ୍ତି ନିମିତ୍ତ ପରିବାରକୁ ଆନନ୍ଦ ଦେବା ନିମିତ୍ତ ବା ଭୌତିକ ସୁଖ ଲାଭ ନିମିତ୍ତ ଯେଉଁ କର୍ମ କରାଯାଏ ସେଗୁଡ଼ିକ ସକାମ କର୍ମ ଏ ତିନିଟା ଜିନିଷ ମନେ ରଖିବାକୁ କେଉଁଟା ସକାମ କର୍ମ ଇନ୍ଦ୍ରିୟ ତୃପ୍ତି ନିମିତ୍ତ ତେଣୁ କୃଷ୍ଣ ଚେତନ ବି ସକାମ କର୍ମ ହେଇଯିବ ଯେଉଁଟା ଆମେ କୃଷ୍ଣଙ୍କ ନାଁ ଦେଇକି ଆମର ଇନ୍ଦ୍ରିୟ ତୃପ୍ତି ପାଇଁ କରିବା ଆମର ଖାଇବାର ଅଛି ସେଇଟା ଭଲ ଭଲ ବନେଇଲେ ସେଇଟା ଠାକୁରଙ୍କୁ ଭୁଲ ଲଗେଇଦେଲେ କୃଷ୍ଣ ଶୁଭ କଥା ଚିନ୍ତା କରୁନାହାନ୍ତି କିଛି ଏଟା ପ୍ରାଥମିକ ଅବସ୍ଥାଟା କରାଯାଏ ଭଗବାନ ଯାହା କହୁଛ ଖାଉଛ ମୋତେ କରିକି ଦିଅ ଏଟା ପ୍ରାଥମିକ ଅବସ୍ଥା କଥା କୃଷ୍ଣ ସୁଖ ପାଇଁ ଯଦି କିଛି ଚିନ୍ତା ନ କରୁଛେ ଇନ୍ଦ୍ରିୟ ତୃପ୍ତି ପାଇଁ ଚିନ୍ତା କରୁଛେ ଏଠି ତିନିଟି କଥା ଭଗବାନ କହିଛନ୍ତି ବିଶେଷ କରି ଇନ୍ଦ୍ରିୟ ତୃପ୍ତି ନିମିତ୍ତ ପରିବାରକୁ ଆନନ୍ଦ ଦେବା ଇନ୍ଦ୍ରିୟ ତୃପ୍ତି ନିମିତ୍ତ ପରିବାରକୁ ଆନନ୍ଦ ଦେବା ନିମିତ୍ତ ଆଉ ଭୌତିକ ସୁଖ ଲାଭ ନିମିତ୍ତ ଯେଉଁ କର୍ମ କରାଯାଏ ତାକୁ ସକାମ କର୍ମ ପାଇଁ କି ପରିବାରକୁ ସୁଖ ଦେବା ପାଇଁ କରୁଛି କି ଭୌତିକ ସୁଖ ପାଇବା ପାଇଁ କି ଇନ୍ଦ୍ରିୟ ତୃପ୍ତି ପାଇଁ କରୁଛି ଏଇଟା ସକାମ କର୍ମ ଏଇ ସକାମ କର୍ମ ଓ କୃଷ୍ଣ କର୍ମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ଦେଖିବା ପାଇଁ ଏକ ଭଳିଆ ଦେଖିବା ପାଇଁ ଏକ ଭଳିଆ କର୍ମ କଲାବେଳେ ତାର ମାନସିକ ଚେତନାଟା କ'ଣ ରହୁଛି କି ଜାଣୁଛି ଜଣେ ଭଲ କର୍ମ କରୁଛି କ'ଣ ମୋତେ ସମସ୍ତେ ଭଲ ପ୍ରଶଂସା କରି ତା ଚେତନାଟା ସେୟାର ହେଲା ସେଠି ସେ ଭୁଲିଗଲା ମୋ ପ୍ରଭୁ ମୋତେ କୃପା କରିବେ କୃଷ୍ଣ ସୁଖ ମୋର ଲକ୍ଷ୍ୟ କୃପା କରନ୍ତୁ ନ କରନ୍ତୁ ମୋର ଧର୍ମ ଏଟା ଗୋଟେ ସକାମ ହେଇଗଲାଣି ଗୋଟେ କୃଷ୍ଣ ଚେତନା କର୍ମ ହେଇଗଲାଣି ପାର୍ଥକ୍ୟ ଅଲଗା ଏଇ ସକାମ କର୍ମ ବା କୃଷ୍ଣ କର୍ମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି ତେଣୁ ବୁଦ୍ଧି ଯୋଗ ହେଉଛି ଆମ୍ଭେମାନେ କରୁଥିବା କର୍ମର ଦିବ୍ୟ ଗୁଣ ଯେ ବୁଦ୍ଧି ଯୋଗଟା ଯୋଉ ଭଗବାନ ବୁଦ୍ଧି ଦେବେ ଆମେ କର୍ମ କରୁଥିବା ଆମେ କର୍ମ କରୁଥିବା କ'ଣ କରିବେ ତେଣୁ ବୁଦ୍ଧି ଯୋଗ ହେଉଛି ଆମ୍ଭେମାନେ କରୁଥିବା କର୍ମର ଦିବ୍ୟ ଗୁଣ ବୁଦ୍ଧି ଯୋଗଟା ଆମେ ଯେଉଁ କର୍ମ କରୁଛେ ତାର ଦିବ୍ୟ ଗୁଣଟା ହିଁ ବୁଦ୍ଧି ଯୋଗ ଆସିବ ଜଣେ କୃଷ୍ଣ ଚେତନା କର୍ମ କଲେ ତ ବୁଦ୍ଧି ଆସିବ ଠିକ୍ ସଦ୍ବୁଦ୍ଧି ଆସିବ ଆଉ ଜଣଙ୍କର ଗୋଟେ ବୁଦ୍ଧି କରିଦେବ ସେଇଟା ସବୁବେଳେ କୁହନ୍ତି ଆମେ ମନେ ରଖିଛୁ ଦଣ୍ଡମା ଛୁଆ ଦେବୁ ସବୁବେଳେ ସେ ସେବକୁ ସବୁବେଳେ କହିବ ଯିଏ ପ୍ରଶ୍ନ ତା କହିବେ ତ ଶୁଦ୍ଧବୁଦ୍ଧିଟା ଆସୁନି ଆଉ ମୋତେ କହିବେ ତ ଶୁଦ୍ଧବୁଦ୍ଧିଟା ଆସୁନି ଆଉ ନା କାହିଁ ଶୁଦ୍ଧବୁଦ୍ଧି ଆସୁନି ତ ଠିକ୍ ଠିକଣା ଭୋଜନ କରୁନୁ ଗୋଟେ ତାଙ୍କର ତ ଦୁଇ ଚାରିଟା ଶବ୍ଦ ଭାରି ତାଙ୍କର ଭାରି ଯାହା କୁହନ୍ତି ମାଧୁର୍ଯ୍ୟତା ସହିତ କୁହନ୍ତି ଠିକଣା ଭୋଜନ କରୁନୁ ଠିକଣା ନାମ କରୁନା ସେମିତି ତୁମ ଶୁଦ୍ଧବୁଦ୍ଧି ଗୁଡ଼ା ଆସୁ କହିବେ କ'ଣ ଗୁରୁଦେବ ସବୁବେଳେ କହୁଛି ମୁଁ କହିବିନି କିଛି ମୋର ସେବାକୁ ତୁମେ ଆସିବ, ମୋତେ ମୋତେ କହିବାକୁ ପଡ଼ିବନି ମୁଁ କ'ଣ ଖାଇବି କେତେବେଳେ ଖାଇବି। ଶୁଦ୍ଧ ତୁମ ଶୁଦ୍ଧ ବୁଦ୍ଧି କାହିଁକି ଆସୁନି, ପଚାରୁଛ କ'ଣ ପଚାରୁଛ କାହିଁକି, ତୁମର ଶୁଦ୍ଧ ବୁଦ୍ଧି ଆସିଥିବ କାହିଁକି ଆସୁନି। ଠିକଣା ଭୋଜନ କରୁନ, ଜଣେ ସଠିକ ଭୋଜନ ନ କଲେ ତାକୁ ଜଣେ ଗୋଟିଏ କାମ କଥା କରୁଛି, ତା ଦ୍ୱିତୀୟ କଥା ମୁଣ୍ଡରେ ବସୁନି, ତାକୁ ଆଉ କହୁଛି ଏଇଠି ଜଣେ ବସିବ, ଏଇଠି ଦେଖିପାରିବନି ଏଇଠି କ'ଣ ଅପରିଷ୍କାର ହେଇଛି କ'ଣ ଅପରିଚ୍ଛନ୍ନ, ଏଇଟା ଭଗବାନଙ୍କର ତାକୁ ଦେଖାଯାଉନି, ତାହେଲେ ତା ଠିକଣା ଭୋଜନଟା ନାହିଁ। ଭୋଜନ ହେଇଗଲେ ତା ସବୁ ଜିନିଷଟା ଦେଖା ହବ, ସଠିକ ଜିନିଷଟା ଦେଖା ହବ। ଗୁରୁଦେବ ଗୁରୁଦେବ ସବୁବେଳେ କହିବେ ତୁମେ ଠିକଣା ଭୋଜନ କରୁନ, ସେ ତ ସଦବୁଦ୍ଧିରେ ଆସୁନି, ଏମିତି ଏଇ ଭାଷାରେ କହିବେ ତ ସଦବୁଦ୍ଧିରେ ଆସୁନି, ଭୋଜନ ଠିକରେ ସବୁ ଆସିବ ବୁଦ୍ଧି, ସେଥିପାଇଁ ସେ କଥା ସେ ପ୍ରଭାତ କରି ଏଇଟା ବୁଦ୍ଧି ଯୋଗଟା। ଆଉ ସେ ସେ ଭଜନଟା କ'ଣ, ଏଇ କୃଷ୍ଣମୟ ଭଜନ, କୃଷ୍ଣମୟ କର୍ମ କଲେ ସଦବୁଦ୍ଧିରେ ପ୍ରଭୁ ଦେଇଦେବେ। ଆଉ ଏଇ ବୁଦ୍ଧି ଯୋଗର ମହିମାକୁ ବର୍ତ୍ତମାନ ଆରମ୍ଭ କଲେ, କହିବା ପୂର୍ବରୁ ଆଜି ଆରମ୍ଭ କଲେ କ'ଣ, ସେ ତାର ଫଳଟା କ'ଣ, ନିଷ୍କାମ କର୍ମ ଯୋଗ ଆଉ ବୁଦ୍ଧି ଯୋଗର କ'ଣ ତା ଫଳଟା, ଆଗେ ଫଳଶ୍ରୁତି ଭଳି ଆରମ୍ଭ କରୁଛନ୍ତି ଏଇଟା 40 ନମ୍ବର ଶ୍ଳୋକ। ନ୍ୟାଭିକ୍ରମନା ସ୍ୱସ୍ତି ପ୍ରତ୍ୟବାୟୋ ନ ବିଦ୍ୟତେ ସ୍ୱଳ୍ପମପ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଉଭୟାତ୍। ଏହି ପ୍ରଚେଷ୍ଟାରେ କିଛି ନଷ୍ଟ ହୁଏ ନାହିଁ, ଅର୍ଥାତ୍ ଏହି ପ୍ରଚେଷ୍ଟା ମାନେ କୃଷ୍ଣ କହିବେ ପ୍ରଭାତ ପୂଜାରେ ବା କୌଣସି ହାନି ନାହିଁ, ଏବଂ ଏହି ମାର୍ଗରେ କିଛି ଅଗ୍ରଗତି କଲେ ବି ବିପଜ୍ଜନକ ଅବସ୍ଥାରୁ ଏହି ମାର୍ଗରେ କିଛି ଅଗ୍ରଗତି କଲେ ବ୍ୟକ୍ତି ଅତି ବିପଜ୍ଜନକ ଅବସ୍ଥାରୁ ରକ୍ଷା ପାଇପାରେ। ତିନିଟି କଥା କହିଲେ, ଏଠି ତିନୋଟି ଜିନିଷ କହୁଛନ୍ତି, ୟାର ଉପରେ ଚକ୍ରପ୍ରଦାଙ୍କ ପରପଟ ଆମେ ଦେଖିବା, ଚକ୍ର ଟିକା ଦେଖିବା, ତାପରେ ପ୍ରଭୁପଦଙ୍କ ପରପଟ ଦେଖିବା। ଚକ୍ରପ୍ରଦ 40 ନମ୍ବର ଶ୍ଳୋକରେ କହିଲେ, ଅତ୍ର ଯୋଗାହ, କାଲି ଯୋଉଟା ଆମେ କାଲି ପଢ଼ୁଥିଲେ, ଅତ୍ର ଯୋଗା ଦେବୀ ଦାହ ଶ୍ରବଣ କୀର୍ତ୍ତନ ଭକ୍ତି ରୂପା ଶ୍ରୀମଦ ଭଗବତ ଅର୍ପିତ ନିଷ୍କାମ କର୍ମ ଯୋଗ। ଗୋଟେ ଗୋଟେ ପଏଣ୍ଟ ମିସ୍ କରିଦେଲି, ଆଜି ଦେଖୁଥିଲି ସେଠିକାରେ, ଗୁଣ ମୁଖ୍ୟ ହେଲା ଶ୍ରବଣ କୀର୍ତ୍ତନ ରୂପ, ଗୁଣ ହେଲା ନିଷ୍କାମ କର୍ମ ଯୋଗ। ଅତ୍ର କର୍ମଣ୍ୟ ଅଧିକାରସ୍ତୁ ଇତ୍ୟତ ପ୍ରାଗ ଭକ୍ତିରେ ନିରୂପିତ। ଅର୍ଜୁନ ତୁମର ଅଧିକାରଟା ହେଲା କର୍ମ, ଭଗବାନ ଅଧିକାରଟା ନିର୍ଣ୍ଣୟ କରି ପ୍ରଭୁଚନ୍ଦ ଆରମ୍ଭ କଲେ। ତୁମେ ଉତ୍ତର କାହିଁକି, ତୁ ଭାବୁଛୁ ତୁ ପଡ଼ିଯିବୁ କେଉଁଠି କ'ଣ, ସନ୍ନ୍ୟାସୀ ଯିବୁ, ଉପର ଭକ୍ତି ଦିନରେ କେଉଁଠି ଚାଲୁ, ତୋର ତୋ ଅଧିକାର ହେଲା କର୍ମ। ଆଉ ସେ ତୋ କର୍ମ ଅଧିକାର ପାଇଁ ବର୍ତ୍ତମାନ କହୁଛି, ଅଧିକାରଟା ଗୁରୁ ନିର୍ଣ୍ଣୟ କରିବ ନା, ତୁମେ କ'ଣ ନିଜକୁ ନିଜ କ'ଣ ବହୁତ, ତୁମେ ପଣ୍ଡିତ ହେଲ, ପାଠ ପଢ଼ିଦେଲ, ବହୁତ ପଢ଼ିଦେଲ, ବହୁତ ପ୍ରବଚନ ଦେଇଦେଲ, ବହୁତ କିଛି କଲ, ତୁମ ଅଧିକାରଟା ବଢ଼ିଗଲା ନା କ'ଣ, ଜାଣିବା ଶୁଣିବା ସହିତ ଅଧିକାରର କିଛି ସମ୍ପର୍କ ନାହିଁ। ଜଗତ ଲୋକ କହିବେ ଇଏ ବହୁତ ବଡ଼ ଜ୍ଞାନୀ, ଅଧିକାରଟା ସାଧୁଗୁରୁ ଜାଣେ ତାର ପୋଜିସନଟା କ'ଣ। ଯଦି ଅଧିକାର ହିସାବରେ ତାକୁ ସେବାରେ ନ ଲଗାଯାଏ ହେଇପାରିବନି, ତା ବିପରୀତ ଭଳ ସମ୍ଭଳିବ, ତ ଅଧିକାରଟା ନାହିଁ। ଆଉ କର୍ମ ଅଧିକାରଟାକୁ ନେଇକି ତାକୁ ତାକୁ ଲଗେଇବ ଭକ୍ତି ଅଧିକାରରେ, ସେ କିନ୍ତୁ ହେବିପାରିବନି, ସେ କଥା କହୁଛନ୍ତି ପ୍ରବୋଧ ନା ଚକ୍ରପ୍ରଦ କହୁଛନ୍ତି। ନିସ୍ତ୍ରୟଗୁଣ୍ୟ ଭବାର୍ଜନ ଇତ୍ୟୁକ୍ତେ ଭକ୍ତିରେ ତ୍ରିଗୁଣାତୀତ ତତ୍ତ୍ୱଏବ ପୁରୁଷ ନୈସ୍ତ୍ରୟଗୁଣ୍ୟ ଭବତୀତି ଏକାଦଶ ସ୍କନ୍ଧେ ପ୍ରସିଦ୍ଧେ ଜ୍ଞାନକର୍ମଣସ୍ତୁ ସାତ୍ତ୍ୱିକସ୍ତୁ ରାଜସତ୍ତ୍ୱାଭ୍ୟାମ ନୈସ୍ତ୍ରୟଗୁଣ୍ୟ ରୂପପଦ୍ୟତେ ଭଗବତ ଅର୍ପିତ ଲକ୍ଷଣ ଭକ୍ତିସ୍ତୁ କର୍ମଣ୍ୟ ବୈଫଲ୍ୟ ଅଭାବମାତ୍ରଂ ପ୍ରତିପାଦୟତି। ଏଠି କହିଲେ ଯେ ଏକାଦଶ ସ୍କନ୍ଧରେ ଭକ୍ତିଟା ହେଉଛି ନିର୍ଗୁଣ, ଭଗବାନ ଏକାଦଶ ସ୍କନ୍ଧରେ କହିଛନ୍ତି ସଗୁଣା ଭକ୍ତି କ'ଣ, ସରି ରାଜସିକ ଭକ୍ତି କ'ଣ, ସାତ୍ତ୍ୱିକ ଭକ୍ତି କ'ଣ, ନିର୍ଗୁଣ ଭକ୍ତି କ'ଣ, ତୃତୀୟ ସ୍କନ୍ଧରେ ବି କହିଛନ୍ତି। ତେଣୁ ଭକ୍ତି ହେଉଛି ନିର୍ଗୁଣ ଗୁଣାତୀତ, କିନ୍ତୁ ଜ୍ଞାନକର୍ମଣସ୍ତୁ ସାତ୍ତ୍ୱିକସ୍ତୁ ରାଜସତ୍ତ୍ୱାଭ୍ୟାମ। ଜ୍ଞାନକର୍ମଟା କ'ଣ ତାହେଲେ, ନା ଜ୍ଞାନଟା ହେଲା ସାତ୍ତ୍ୱିକ, କର୍ମଟା ହେଲା ରାଜସିକ। ଜ୍ଞାନଟା ଯେଉଁ ଜ୍ଞାନୀ ଗୁଡ଼ା ସାତ୍ତ୍ୱିକ ଅବସ୍ଥା ରୁହନ୍ତୁ, ସେ ଲୋକଟା ଆଟ୍ରାକ୍ଟ ହେଇଯାନ୍ତି ନା, ଆଉ ଧୀରେ ଦୁଇପଦ କଥା କହିବେ, ଚୁପଚାପ ବସିବେ, ସାତ୍ତ୍ୱିକ ଭାବନାଟା ଆସୁଛି ନା, ଆଉ ଲୋକଟା ଆଟ୍ରାକ୍ଟ ହେଇଯାନ୍ତି। ମାଆବେଦନ ଭାରି ଟ୍ରିକ୍ ଜାଣିଛନ୍ତି ନା, ଜ୍ଞାନ ଗୁଡ଼ାକ କଲ୍ଟିଭେଟ୍ କରିକି ଆମେ ଏତେ ହଜାର ପ୍ରବଚନ ଦୁଇ ଘଣ୍ଟା କହୁଛି, ଦୁଇ ଘଣ୍ଟା କହନ୍ତିନି, 15 ମିନିଟ୍ କହିବେ ଘଣ୍ଟା ନା, ସେ ପୁରା ସାତ୍ତ୍ୱିକ ଭାବନାରେ ଦୁଇ ଚାରିପଦ କଥା କହିବ, ପୁରା ଏଇଟା ତାର ଗୋଟେ ଆକ୍ସନ୍, ତାର ଗୋଟେ ଆକ୍ସନ୍, ସେଇଟା କଥା କହିବାର ତାଙ୍କର ଯେଉଁ କୁହାଯାଏ ପରିଭାଷା, ତାଙ୍କର ଯେଉଁ ଶବ୍ଦ କୁହୁକତା କୁହାଯାଏ, ଶବ୍ଦ କୁହୁକତା ଆଉ କୃତ୍ରିମ ଆଚରଣ, ସେମାନେ ପୁରା ଗୋଟେ ବସିକି ଗୋଟେ ଭାବର କଥା ଦୁଇପଦ କହିବେ ବାସ। ଆଉ ଯେହେତୁ ମାନେ ଜ୍ଞାନ ଭାବଟା ତାଙ୍କର ସାତ୍ତ୍ୱିକ ବିଚାର ଭାବନା ଗୁଡ଼ା, ସେଗୁଡ଼ା ଲୋକ ଗୁଡ଼ା ଫଟିନ ଆଟ୍ରାକ୍ଟ ହେଇଯିବ, କିନ୍ତୁ କର୍ମ ଜ୍ଞାନଟା ତ ରାଜସିକ, କର୍ମ ହେଲା ଜ୍ଞାନ ହେଲା ରାଜସିକ, କର୍ମ ହେଲା ସାତ୍ତ୍ୱିକ, ଭକ୍ତି ହେଲେ କ'ଣ ନିର୍ଗୁଣ, କର୍ମ ହେଲା ରାଜସିକ, ଜ୍ଞାନ ହେଲା ସାତ୍ତ୍ୱିକ ସାତ୍ତ୍ୱିକ ଭକ୍ତି ହେଲା ନିର୍ଗୁଣ ଚକ୍ରବାଦୀ ଉଠାଉଛନ୍ତି କାହିଁକି ନ୍ୟାୟ ବିକ୍ରମ ଆଶ୍ୱସ୍ତି ଶ୍ଳୋକରୁ ଏଇଟା ଆରମ୍ଭ କରୁଛନ୍ତି କାହିଁକି ଭକ୍ତିରେ ପାପ ହବନି କାହିଁକି ନଷ୍ଟ ହବନି ଆଉ ତିନିଟା ଜିନିଷ କହିଲେ ଭକ୍ତିରେ କ'ଣ ମହିମା ଯେଉଁ ନିଷ୍କାମ କର୍ମ ଯୁଗର ମହିମା ବା ବୁଦ୍ଧି ଯୁଗର ମହିମାକୁ ତିନିଟା ଜିନିଷ କହୁଛନ୍ତି କ'ଣ କହିଲେ ନା ବିକ୍ରମ ନା ଆଶ୍ୱସ୍ତି କେବେ ନଷ୍ଟ ହବନି ଯାହା କରିଛୁ କିଛି ନଷ୍ଟ ହବନି ଆଉ ପ୍ରତ୍ୟବାୟ ପ୍ରତ୍ୟବାୟ ମାନେ ପାପ ପାପ ବି ହବନି ତୃତୀୟ ସ୍ୱଳ୍ପମ ମାପିଅସ୍ୟ ଧର୍ମସ୍ୟ ତ୍ରା ଏତେ ମହତ୍ ବୟାତ ଅଳ୍ପ ଯାହା କରିଥିବ ତା ଫଳ ପୂର୍ଣ୍ଣ ରୂପରେ ମିଳିବ ତମେ ଏହାଦ୍ୱାରା କର୍ମଜ୍ଞାନର ବୈଫଲ୍ୟତାକୁ ସୂଚିତ କରିଲେ ଚକ୍ରବାଦୀ ଲେଖିଲେ କର୍ମରେ ଏମିତି ହବନି କର୍ମ ପୂର୍ଣ୍ଣ ନ କଲେ ତୁମକୁ ଫଳ ମିଳିବନି ଆଉ କର୍ମର ତ୍ରୁଟି ପ୍ରତ୍ୟବାୟ ଲାଗିବ ପ୍ରତ୍ୟବାୟ ଯେମିତି ଆମେ ଆଜି ଭାଗବତ ପଢ଼ୁଛେ ଆଜି କାହାକୁ କରୋନା ହେଇଗଲା ସେ ଭାଗବତ ପଢ଼ିପାରିଲା ନାହିଁ କିମ୍ବା ଆଜି ଭାଗବତ ପଢ଼ୁ ତାର ପଢ଼ିବାଟା ବନ୍ଦ ହେଇଗଲା କାହିଁକି ତା ସେବାଟା ଅଧିକା ହେଇଗଲା ଏ ପ୍ରତ୍ୟବାୟ ଲାଗିବନି କର୍ମକାଣ୍ଡ ସେଟା ନୁହେଁ କର୍ମକାଣ୍ଡ ଲାଗିଯିବ କର୍ମକାଣ୍ଡ ସେଟା ଲାଗିବ ଆଉ ଭକ୍ତିରେ କ'ଣ ପୂର୍ଣ୍ଣତା କର୍ମରେ ପୂର୍ଣ୍ଣତା ନଗଲେ ତମେ ଯଜ୍ଞ କରୁଛ ଅଧାରେ ଛାଡ଼ିଦେଲ ପୁଣି ମୂଳକୁ ଦାସ ହେଲେ ମୂଳରୁ ଗାଁ ଓଡ଼ିଆ ଆମେ ଶୁଣୁଥିଲୁ ପୁଣି ମୂଳ ପଟ ସାର କୁହନ୍ତି କିନ୍ତୁ ତୁ କାଲି ଟ୍ୟୁସନ୍ ଆସିନ କରୁନୁ କି କାହିଁକି କାଲି ଆଇଲୁ ଛୁଆ କହିବେ ସାର୍ ମୁଁ ବୁଝିପାରିଲିନି ବୁଝିପାରିଲୁନି କ'ଣ ତ ଦାସ ହେଲେ ମୂଳରୁ ଗା କାଲି କାହିଁ ଆଇଲୁ ମୁଁ ପୁଣି ମୂଳରୁ ଗାଇବି ନା କ'ଣ ଏଇ କର୍ମ ହେଉଛି ସେଇଭଳିଆ ତମେ ଯେତିକି କରିଦେଲ ଯଦି ପୂର୍ଣ୍ଣ ନ କରିପାରିଲ ପୁଣି କ'ଣ କରିବ ପୁଣି ମୂଳରୁ ଆରମ୍ଭ କରିବ ଭକ୍ତିରେ ତା ନାହିଁ ସ୍ୱଳ୍ପଟା ପୂର୍ଣ୍ଣ ଫଳ ଦେବ ଆଉ ନାଇ ବିକ୍ରମ ନାଶ ନାହିଁ ନାଶ ମାନେ ଯେତିକି ବାଟ ଯାଇଥିବ ସେତିକି ବାଟ ରହିଲା ଏଠି ଏଇ ଜନ୍ମରେ 30% ସରେଣ୍ଡର ରହିଛ ସେଟା ରହିଛି ସେଟା ତ ମିଳିବ ନେକ୍ସଟ ଲାଇଫ୍ ନତୁ ସ୍ୱସ୍ୟ ଭକ୍ତି ବ୍ୟପଦେଶମ ପ୍ରଧାନ ଅଭାବାତ ଯଦି ଚ ଭଗବତ ଅର୍ପିତମ କର୍ମାପି ଭକ୍ତିରେ ହୋଇଥି ଭଗବତ ଅର୍ପିତ କର୍ମ ଯଦିଓ ଭକ୍ତି ଅଟେ ଇତିମତ୍ୱାମ ତେବେ କର୍ମ କିଂ ସତ୍ ତାହେଲେ କର୍ମଟା କ'ଣ କୁହ ସେ ଆଚାର୍ଯ୍ୟମାନେ ସବୁ ମନ୍ଥନ କରି ଛାଡ଼ିଛନ୍ତି ଆଉ ତାଙ୍କ ଟିକେଟେ ପୁଣି ନ ଦେଖିଲେ କ'ଣ ତୁମେ ପାଇଯିବ ନା କ'ଣ ସିଦ୍ଧାନ୍ତରା କୁଆଡ଼େ ପାଇପାରିବେ ସେଭଳି ସବୁ ପ୍ରତାପ ପର୍ଯ୍ୟାୟ ସବୁ ବଳଦେବ ଦେଉଛନ୍ତି କମେଣ୍ଟ୍ରି ସବୁ ରଚନା କରୁଛନ୍ତି ନା ଆଚାର୍ଯ୍ୟ ବୁଝିବୁ କିଏ ଗୁରୁଦେବ ଗୁରୁଦେବ ବୁଝିପାରିବେନି ଏଭ୍ରିଥିଙ୍ଗ ଇନ୍ ପ୍ରଭାତ ବୁକ୍ସ ସବୁ ଅଛି ସେ ଗ୍ରନ୍ଥରେ ତାଙ୍କ କୃପା ନହେଲେ ତ ବୁଝିପାରିବେନି ତାହେଲେ କର୍ମଟା କ'ଣ ସେ କହୁଛନ୍ତି ଭଗବତ ଅର୍ପିତ କର୍ମା ପାଇଁ ଭକ୍ତିରେ ଆପଣ କହିଲେ ଭଗବତ ଭଗବାନଙ୍କୁ ଅର୍ପିତ କର୍ମ ହେଉଛି ଭକ୍ତି ତାହେଲେ କର୍ମ ଏଠି ସେ କହିବେ ଯଦି ଭଗବତ ଅନର୍ପିତମ କର୍ମ ତଦୈବ କର୍ମ ଇତି ଯୋଉଟା ଭଗବାନଙ୍କୁ ଅର୍ପଣ ନ ହେଇପାରିଲା ସେଟା ହେଲା କର୍ମ ଆଚ୍ଛା ଇତି ଚେତ୍ ନ ନୈଷ୍କର୍ମେ ଅପି ଅଚ୍ୟୁତ ଭାବମ ବର୍ଜିତମ ନ ସୁହୃତେ ଜ୍ଞାନ ମଲମ ନିରଞ୍ଜନ ନାରଦଙ୍କ ଉକ୍ତିଟା କହିଥିଲେ ପ୍ରଥମ ସ୍କନ୍ଧରେ ଆଣିକି ନୈଷ୍କର୍ମ୍ୟ ଅପି ଭାବ ଅଚ୍ୟୁତମ ଯଦି କର୍ମଟା ଭଗବାନଙ୍କର ଭଗବାନଙ୍କ ପ୍ରତି ଅର୍ପିତ କର୍ମ ନୈଷ୍କର୍ମ ନ ହେଲା ସେଟା ଶୋଭା ପାଇବେନି ସେଥିରେ ଜ୍ଞାନ ଆସିବ ନିର୍ମଳ ଜ୍ଞାନ ଆସିବନି ଏଇଟା ଗୋଟେ ଫିଲୋସଫିରେ ଡିଭୁଟିଭାବେ ନିଜକୁ ନିଜେ ବିଚାର କରୁନି ଆମର ଆମ ଡକ୍ଟର ପାଖକୁ ଯିବା ଦରକାର ନାହିଁ ଭକ୍ତି ପାଇଁ ଡକ୍ଟର କିଛି ଦରକାର ନାହିଁ ଭକ୍ତି ପାଇଁ ଶାସ୍ତ୍ର ହେଲେ ଡକ୍ଟର ତୁମେ ଶାସ୍ତ୍ର ଶ୍ରବଣ କରିବ ତୁମ ଅନ୍ତଃକରଣ ଜାଣିଦେବ ମୋ ବୃତ୍ତିରେ ମୋର କାହିଁ ଭକ୍ତି ହେଉନି ସେଥିପାଇଁ ଆଉ କାହାକୁ ପଚାରି ଦରକାର ମୋର କାହିଁ ଭକ୍ତି ହେଉନି କ'ଣ ହେଉନି ନିଜେ ଶୁଣ ତୁମ ଗୁରୁବାକ୍ୟ ଶୁଣ ଶାସ୍ତ୍ର ବାକ୍ୟ ଶୁଣ ନିଜେ ବୁଝିପାରିବ ଆରେ ଆରେ ମୋର ଏଠି ତ୍ରୁଟି ରହିଲା ସବୁଦିନ କାହିଁ ଶୁଣୁଛେ ନା ଆମ ଅନ୍ତଃକରଣରେ ଏତେ ସୂକ୍ଷ୍ମ ଦୋଷ ରହିଛି ଆଜି ଯେଉଁ ଶୁଣିଥିବା କି ତମେ ଜାଣିପାରିବ ନା ମୋର ଏଟା ଭୁଲ ବୋଲି କାଲି ଭୁଣି ଗୋଟେ କାରଣ କନସିୟସନେସ୍ ରହୁନି କାଲି ଟିକେ ଭଲ ଚେତନା ଥିଲା ଆରି ଏଇଥିପାଇଁ ମୋର ଭକ୍ତି ହେଉନି ସେଥିପାଇଁ ଡେଲି ଶୁଣାଯାଏ ଏତେ ସୂକ୍ଷ୍ମ ଦୋଷ ରହିଛି ଆମେ ଧରିବି ପାରୁନି ଏଇଟା ସେଟା ଏଇଟା କ'ଣ ଠିକ୍ ହଁ ହେଇଥିବ ଆରେ ସେଇଟା ଆମର ଦୋଷ ସେଇଟା ଆଜି ମନରେ ପଡ଼ୁନି ସାତ୍ୱିକ ଭାବନାରେ ନାହିଁ କାଲି ସାତ୍ୱିକ ଭାବନାରେ ଥିବା ସେଇ କଥାରେ ଶୁଣିବା ମୁଣ୍ଡରେ ପଶିବ ଆରେ ଏଇଟା ମୋର ଏଇଥିପାଇଁ ଭକ୍ତି ହେଉନି ସେଥିପାଇଁ ସେ କଥାରେ ସେ କହୁଛନ୍ତି ନଷ୍କର୍ମ୍ୟ ଅପି ଭାବ ନଷ୍କର୍ମ୍ୟ ଅଚ୍ୟୁତ ନଷ୍କର୍ମ୍ୟ ଅପି ଅଚ୍ୟୁତ ଭାବ ବର୍ଜିତମ ନ ସୁବୋଧେ ଜ୍ଞାନ ନିରଞ୍ଜନ ସେ ଜ୍ଞାନ ଆଉ କର୍ମ ସେଟା ଶୋଭା ପାଇନି ଯଦି ଅଚ୍ୟୁତ ଭାବ ବି ବର୍ଜିତମ ଗୋଟେ କର୍ମ ଯଦି ସେଟା ନିଷ୍କାମ ନୁହେଁ ଅଚ୍ୟୁତଙ୍କ ଭାବ ସେଥିରେ ନାହିଁ ସେଟା ଶୋଭା ପାଇବନି ଆଉ ଜ୍ଞାନ ସେଟା ନିର୍ମଳ ହବନି ପ୍ରଭୁଙ୍କ ଜ୍ଞାନ ସେଠି ନାହିଁ ଭଗବତ ଜ୍ଞାନ ମାନେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ସ୍ଥିତି ତାଙ୍କ ସ୍ୱରୂପକୁ ପ୍ରତିପାଦିତ କରିବା କୁତଃ ପୁନଃ ଶାଶ୍ୱତ ଭଦ୍ରମେଶ୍ୱରେ ନାଚ ପିତା କର୍ମ ଯଦପି କାରଣ ଇତି ନାରଦୋକ୍ତେ ତ ସେ ବ୍ୟର୍ଥ ପ୍ରତିପାଦନା ଏଇଟା ବ୍ୟର୍ଥ ହେଇଗଲା ଯଦି ଭଗବାନଙ୍କ କର୍ମଟା ଅର୍ପିତ ନ ହେଲା, ନାରଦଙ୍କର ଆଣିକି କହୁଛନ୍ତି କର୍ମ ଅପିତ ତପ୍ୟ କାରଣ, କର୍ମଟା କରିଦେ ଭଗବାନଙ୍କୁ ଅର୍ପଣ କରିପାରିଲେ ଏଇଟା ବ୍ୟର୍ଥ ଦେଖୁଛୁ। ତସ୍ମାତ୍ ଅତ୍ର ଭଗବତ ଚରଣ ମାଧୁର୍ଯ୍ୟ ପ୍ରାପ୍ତି ସାଧନୀଭୂତା କେବଳ ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ ଏବଂ ଭକ୍ତି ନିରୂପ୍ୟତେ। ସେଥିପାଇଁ କେତେ ସୁନ୍ଦର ଶବ୍ଦ ସେ ଲେଖିଲେ, କୋଉଠି କହୁଥିଲେ, ଅତ୍ର ତସ୍ମାତ୍ ଅତ୍ର ଏଇ ତୁ ଏଠାରେ ଭଗବତ ଚରଣ ମାଧୁର୍ଯ୍ୟ ପ୍ରାପ୍ତି ସାଧନୀଭୂତା, ଭଗବାନଙ୍କର ମାଧୁର୍ଯ୍ୟ ଭଗବାନଙ୍କର ଚରଣ ଚରଣ କମଳର ଯେଉଁ ମାଧୁର୍ଯ୍ୟର ପ୍ରାପ୍ତି ନିମିତ୍ତ ଯେଉଁ ସାଧନକୁ କେବଳ ଶ୍ରବଣ କୀର୍ତ୍ତନ ଆଦି ଲକ୍ଷଣ ଏବଂ ଭକ୍ତି ନିରୂପ୍ୟତେ, କେବଳ ଶ୍ରବଣ କୀର୍ତ୍ତନ ରୂପକ ଭକ୍ତିର ନିରୂପଣ କରାଯାଇପାରିବ ଭଗବାନଙ୍କ ଚରଣ କମଳ ମାଧୁର୍ଯ୍ୟ ଦ୍ୱାରା। ଯଥା ନିଷ୍କାମ କର୍ମଯୋଗ ଅପି ନିରୂପ୍ୟତବ୍ୟ ଉଭାବ୍ୟତି ବୁଦ୍ଧିଯୋଗମ ଶବ୍ଦବାଚ୍ୟ ଜ୍ଞେୟମ ଦଦାମି ବୁଦ୍ଧିଯୋଗମ ତନ୍ଦିରମା ଉପଜାନ୍ତି ଇତି ଦୂରଣ ହିଜବରମ କର୍ମ ବୁଦ୍ଧିଯୋଗ ଧନଞ୍ଜୟ ଇତି ଚବୁତେ। ଯଥା ନିଷ୍କାମ କର୍ମଯୋଗ ଅପି ନିରୂପ୍ୟତେ ନିରୂପ୍ୟତ୍ୟ ଉଭାବ୍ୟତି ବୁଦ୍ଧିଯୋଗ ଶବ୍ଦବାଚ୍ୟ ଯେ ବୁଦ୍ଧିଯୋଗଟା ଉଭୟ ଆଡ଼େ ଲଗେଇବ ତାଙ୍କ କଥା ବଡ଼ ଅସୁଖ ଟିକା ଗୁଡ଼ା ତା ସଂସ୍କୃତ ପଢ଼ିନୁ ଖାଲି ଅନୁବାଦକୁ ଧରିକି ପଡ଼ିବା କଥା କିଛି ବୁଝିବ କିଛି ବୁଝିବ ଧରିବନି ସୁଖ ପଣ୍ଡିତ ମାନେ ଧରିପାରିବେ ସାରଟା ବୁଝି ହେଉଛି ଯେ ବୁଦ୍ଧି ଯେଉଁଟାକୁ ଭଗବାନ ଦେବେ କେଉଁଥିରେ ନିଷ୍କାମ କର୍ମ ଦ୍ୱାରା ଦେବେ ଆଉ ଶ୍ରବଣ କୀର୍ତ୍ତନ ଭକ୍ତି ଦ୍ୱାରା ବି ଦେବେ ପ୍ରମାଣଟା ଦେଇଦେଉଛନ୍ତି ସାଙ୍ଗେ ପ୍ରମାଣ ଦେଉଛନ୍ତି କେତେ ସେ ତର୍ଜମା କରି ଭଗବାନଙ୍କ ଲୋକ ରଚନା କରିଛନ୍ତି ଦାଦା ଆମେ ବୁଦ୍ଧିଯୋଗ ତମ ଜୈନ ମା ଉପଚାର ଦେଇଦେ କ'ଣ କୋଡ଼ ଅନନ୍ୟ ଚିନ୍ତା ପ୍ରୀତିପୂର୍ବକ ସେ ଶ୍ଳୋକ ଏସବୁ ଶବ୍ଦ ଯୁକ୍ତାନ ଭଜନ ପ୍ରୀତିପୂର୍ବକମ ଦଦାମ ବୁଦ୍ଧିଯୁଗମ ଏଇଟା କହିଲେ ଆଉ ଏତେ ସବୁ ପ୍ରମାଣ ଦେଲେ ଦୃଢ଼ ହେବାର କର୍ମ ବୁଦ୍ଧିଯୋଗ ଧନଞ୍ଜୟ ଇତି ଚବୁତେ ଭଗବାନ ବୁଦ୍ଧି ଦିଅନ୍ତି ତାଙ୍କୁ ଯିଏ ଶ୍ରବଣ କୀର୍ତ୍ତନ କରନ୍ତି ବା ନିଷ୍କାମ କର୍ମ କରନ୍ତି ତା ପ୍ରମାଣଟାକୁ ଦେଉଛନ୍ତି ବୁଦ୍ଧି ଏଇଟା ବୁଦ୍ଧିଯୋଗ ଏ ବୁଦ୍ଧି ଲଗେଇଲେ ଭଗବାନ ବୁଦ୍ଧି ଦିଅନ୍ତି। ଅଥ ନିର୍ଗୁଣ ଶ୍ରବଣ କୀର୍ତ୍ତନ ଆଦି ଭକ୍ତିଯୋଗସ୍ୟ ମହାତ୍ମ୍ୟ ମାହ ଏ ଶ୍ଳୋକରେ ନିର୍ଗୁଣ ଭକ୍ତିଯୋଗର ଭକ୍ତିଯୋଗସ୍ୟ ମହାତ୍ମ ମାହ ଶ୍ରବଣ କୀର୍ତ୍ତନ ଆଦି ମହାତ୍ମ ମାହ ଯଦି ନିର୍ଗୁଣ ଭାବରେ କି ଭଗବାନଙ୍କର ନାମ ଶ୍ରବଣ କୀର୍ତ୍ତନ କରିଥାଏ ତାର ମହାତ୍ମ୍ୟଟା ଏ ଶ୍ଳୋକରେ କୁହା କୋଉଟା ନା ବିକ୍ରମ ନା ସ୍ୱସ୍ତି ଜଣେ କହିବେ ଏଇ ଶ୍ଳୋକଟା ମୁଁ ତ କରିଥିଲି ଆଉ ମୁଁ ତ ଭକ୍ତି କରିଥିଲି ପୁରା ନଷ୍ଟ ହେଇଗଲା ଏଇଟା ନିର୍ଗୁଣ ଭକ୍ତିଯୋଗର ଲକ୍ଷଣଟା ନଷ୍ଟ ହବନି ପାପ ହବନି ଆଉ ଅଳ୍ପ କଲେ ପୂର୍ଣ୍ଣ ଏଇଟା ନିଷ୍କ ଏଠି ଲେଖିଲେ ତାର ଅଥ ନିର୍ଗୁଣ ଶ୍ରବଣ କୀର୍ତ୍ତନାଦି ଭକ୍ତିଯୋଗସ୍ୟ ମହାତ୍ମାହ ନା ଇହ ଭକ୍ତିଯୋଗେ ଅଭିକ୍ରମେ ଇହ ଭକ୍ତିଯୋଗେ ଏଇ ନିର୍ଗୁଣ ଭକ୍ତିଯୋଗରେ ଆରମ୍ଭଟା ମାତ୍ରେ କୁତୋପି ଅସ୍ୟ ଭକ୍ତିଯୋଗସ୍ୟ ନାଶ ଅସ୍ତି କୌଣସି ଅବସ୍ଥାରେ ଭକ୍ତିଯୋଗର ନାଶ ହବ ନାହିଁ କିନ୍ତୁ ନିର୍ଗୁଣ ହେବା ଦରକାର ଗୁଣଯୁକ୍ତ ହେବା ଦରକାର। ତସ୍ୟ ପ୍ରତ୍ୟବାୟ ସମସ୍ୟା ପାପ ବି ନାହିଁ ଯଥା କର୍ମଣି କର୍ମ ଯୋଗେ ଆରମ୍ଭ କୃତ୍ୱମ କର୍ମାନୁଷ୍ଠିତ ତପ କର୍ମାନୁଷ୍ଠିତ ବତଃ କର୍ମନାଶ ପ୍ରତ୍ୟବାୟ ପ୍ରତ୍ୟବାୟ ତ୍ୟାମି ଇତି ଭାବମ ଯେଭଳି ଜଣେ କର୍ମ ଅନୁଷ୍ଠାନ ଆରମ୍ଭ କରିଛି କର୍ମ ଅନୁଷ୍ଠାନ ଶେଷ ନ କରିପାରିଲେ ତାକୁ ପାପ ଲାଗେ କିନ୍ତୁ ନିର୍ଗୁଣ ଏ ଶ୍ରବଣ କୀର୍ତ୍ତନ ଆଦି ଭକ୍ତି ଯୋଗରେ ଏଭଳି ପୂର୍ଣ୍ଣ କାରଣ ଜଣେ କହିବ ତାର ମୁଁ ଭକ୍ତି କରୁଛି ଯଦି ପୁରା ମୃତ୍ୟୁବନ୍ଧ ନ କରିପାରିଲେ ତାର ମୋର ପାପ ଲାଗିବ ଏଇଟା ହବନି ପାପ ହବନି ଏଇଟା କହୁଛନ୍ତି। ନନୁ ତହିତ ସେ ଭକ୍ତାନୁଷ୍ଠାନ ତୁ କାମ ସେ ସମୁଚିତ ଭକ୍ତିକରଣା ଭକ୍ତି ଫଳ ତୁ ନହିବ ସେ ଆଚ୍ଛା ଭକ୍ତି ଅନୁଷ୍ଠାନ କରିକି ଭକ୍ତି ନହିତ ନନୁ ତହିତ ସେ ଭକ୍ତିଆନୁଷ୍ଠାନ ତୁ କାମ ସେ ସମୁଚିତ ଭକ୍ତିଆନ୍ତକରଣ ଭକ୍ତି ଭକ୍ତିକରଣା ଭକ୍ତି ଫଳସ୍ତୁ ନହିବ ସେ ଯଦି କର୍ମଟାକୁ କର୍ମ ଯେମିତି କର୍ମକୁ ପୁରା ପୂର୍ଣ୍ଣ କରିଦେଲା ପରେ କର୍ମର ଫଳଟା ମିଳୁଛି ଯଜ୍ଞାଦି କର୍ମ କରୁଛ ଦାନ କରୁଛ ତ ପୂର୍ଣ୍ଣ କର ଫଳ ମିଳୁଛି ତାହେଲେ ଭକ୍ତିର କ'ଣ ସେମିତି ଅଛି କି ଭକ୍ତିଟାକୁ ପୂର୍ଣ୍ଣ ଭାବରେ କଲା ପରେ ମିଳିବ ନା ଏଇଟା ନିର୍ଗୁଣ ଭକ୍ତି ଯୋଗ ସ୍ୱଳ୍ପମ ଅବଶ୍ୟ ତତ୍ରା ସ୍ୱଳ୍ପମିତି ଅସ୍ୟ ଧର୍ମସ୍ୟ ନିର୍ଗୁଣ ଶ୍ରବଣ କୀର୍ତ୍ତନ ଆଦି ଭକ୍ତି ଯୋଗସ୍ୟ ଧର୍ମସ୍ୟ ସ୍ୱଳ୍ପମ ବି ଆରମ୍ଭ ସମୟ ଆରମ୍ଭ ସମୟ ସ୍ୱଳ୍ପମ ଅର୍ଥ ଅଳ୍ପ କହୁନାହାନ୍ତି ଚକ୍ର ଦେଖିଲେ ସ୍ୱଳ୍ପମ ଆରମ୍ଭ ସମୟ ନିର୍ଗୁଣ ଭକ୍ତି ଆରମ୍ଭ ବି କରିଦେଉଛ, ସେ କହୁଛନ୍ତି ଯାହା କିଞ୍ଚିତ ମାତ୍ରେ ଭକ୍ତି ଅଭୁତ, ଯାହା କିଞ୍ଚିତ ଟିକେ ଭକ୍ତି ହେଇଥିବ ଆରମ୍ଭରେ, ସାପି ଇତ୍ୟର୍ଥ, ସେଇଟା ହଉଛି ଏହା ସ୍ୱଳ୍ପମସ୍ୟ। ନିର୍ଗୁଣ ଭକ୍ତି ଯେପରି ଏତେ ମହାତ୍ମ୍ୟ, ମହତମୟା ସଂସାର ତ୍ରାୟତେ ହେବ, ମହତମୟା ଅର୍ଥ କ'ଣ, ସଂସାର ତୁମେ ତ୍ରାଣ କାଳୀ ପ୍ରବଚନ ତାତ୍ପର୍ଯ୍ୟ ପଡ଼ିବ, ଯତ ନାମ ସକୃତ ଶ୍ରବଣା ପୁଲ ଗୋପି ବିମୁଚ୍ୟତେ ସଂସାର ତ୍ରାୟତ ଇତ୍ୟାଦି ଶ୍ରବଣା ଅଜାମିଲା ଦୋ ତଥା ଦର୍ଶନାଛ। ସେ ତ ଭଗବାନଙ୍କ ଲୋକ କୁଆଡ଼େ କୁଆଡ଼େ ଯୋଡ଼ି ଦେଉଛନ୍ତି ସବୁ, ମୋ ମୁଣ୍ଡରେ ସବୁ ଶାସ୍ତ୍ର ପ୍ରକଟ ହେଇଯାଉଥିଲା, ସାଙ୍ଗେ ସାଙ୍ଗେ ଏଠି କେଉଁ ପଳେଇଗଲେଣି ତୃତୀୟ ସ୍କନ୍ଦ କପିଳଦେବଙ୍କର କଥା, ଭଗବାନଙ୍କର ନାମରେ ଏତେ ଗୋଟେ ମହିମା, ନିର୍ଗୁଣ ଭକ୍ତି ଯୋଗଟା ନା ଶ୍ରବଣ କୀର୍ତ୍ତନ କଥା କହୁଛନ୍ତି, ନା ନାମ ଖାଲି ଶ୍ରବଣ କୀର୍ତ୍ତନ କରିଦେଲେ ଗୋଟେ ବ୍ୟକ୍ତି ଅଳ୍ପ ଜିନିଷରେ କେମିତି, ନା ସଂସାର ଭୟା ସ୍ୱଳ୍ପ ଅଫିସର ପ୍ରାୟତେ ମହତ ଭୟା ତ ଅର୍ଥ ସଂସାର ପାର ହେଇଯିବ, ସଂସାର କେମିତି ପାର ହେଇଯିବ ଏଠି କହୁଛନ୍ତି, ନାମରେ ତ ଗୋଟେ ମହିମା ଅଛି ଅଗ୍ରି କେମିତି ପାର ହେଇଯିବ, ନା କି କହିଦେଲେ ଯତ ନାମ ସକୃତ ଶ୍ରବଣ ପୁଲ କବି ବିଚ୍ଛେଦ ସଂସାର ସଂସାର ତ୍ରାୟ, ଏ ନାମର ଏତେ ବଡ଼ ମହିମା, ଚଣ୍ଡାଳ ବି ଆଜି ନାମ ଉଚ୍ଚାରଣ କଲା ମାନେ ସମନାୟ କଲ୍ପତେ ତୃତୀୟ ସ୍କନ୍ଦ କହିବେ, ସେ ବ୍ରାହ୍ମଣ ଯୋଉ ସମାଧି ଯୋଉ ଶ୍ରେଷ୍ଠ ଯଜ୍ଞ କରିବା ପାଇଁ ଯୋଉ ଯୋଉ ଯୋଗ୍ୟତା ଲାଭ କରେ, ଚଣ୍ଡାଳ ଉପରେ ଜନ୍ମ ହେଇଥିବା ବ୍ୟକ୍ତି ଭଗବାନଙ୍କ ଥରେ ନାମ କଲେ ସେ ଯୋଗ୍ୟତା ପ୍ରାପ୍ତ ହେଇଛି ପ୍ରମାଣ ଦେଲେ ତୃତୀୟ ସ୍କନ୍ଦରୁ। ସେଥିପାଇଁ ଅଳ୍ପ କଲେ ବି ଜଣେ ବ୍ୟକ୍ତି ପୂର୍ଣ୍ଣ ପ୍ରାପ୍ତ ହେଇପାରିବ, କର୍ମ ଭଳିଆ ପୂର୍ଣ୍ଣ କରିବା ଦରକାର ବି ନାହିଁ, ଯଦି ନ ହେଇପାରିଲେ ପୂର୍ଣ୍ଣ ଭକ୍ତି ସେ ନ କଲେ ପୂର୍ଣ୍ଣ ଫଳ ମିଳିବ ନାହିଁ, କିନ୍ତୁ ନାହିଁ ସ୍ୱଳ୍ପ ସଂସାର ନାଶ କରିବ। ତ ପ୍ରମାଣଟାକୁ ଦେଇ କହୁଛନ୍ତି ବିମୁଚ୍ୟତେ ସଂସାର ତ୍ରାୟତଃ, ବିମୁଚ୍ୟତର ତ୍ରାୟତଃ ସଂସାରରୁ ଉଦ୍ଧାର ପାଇବେ ଇତ୍ୟାଦି ଶ୍ରବଣା ଅଜାମିଲା ତଥା ଦର୍ଶନାଚ, ଏଇଟା ଶୁଣିଛୁ ଶୁଣିବା ଦେଖିବା କଥା, ଦୁଇଟା ପ୍ରମାଣ ଦେଉଛନ୍ତି, କେତେ ବଢ଼ିଆ ଭାବକୁ ଟିକାକୁ ରଚନା କରୁଛନ୍ତି। ଆଚ୍ଛା ଅଳ୍ପଟା ଭଗବାନଙ୍କର ନିର୍ଗୁଣ ଶ୍ରବଣ କୀର୍ତ୍ତନ ଭକ୍ତି ଯୋଗ ଅଳ୍ପଟା କ'ଣ କରେ, ସଂସାର ତ୍ରାୟତେ ମହତ ଭୟା ସଂସାର ଭୟରୁ ଉଦ୍ଧାର କରେ, ପ୍ରମାଣ ଦେବାକୁ ଗୋଟେ ଦେଖିବା ଶୁଣିବା ଦୁଇଟା ପ୍ରମାଣ ଦେଉଛନ୍ତି। ଆମେ ଶୁଣିଛୁ ତୃତୀୟ ସ୍କନ୍ଦରୁ କେଉଁଠି, ନାଇଁ ଭଗବାନଙ୍କ ନାମ କରେ ଚଣ୍ଡାଳ ଉଦ୍ଧାର ପାଇଯାଏ, ଦେଖିବା କେଉଁଠି ପ୍ରମାଣଟା ଦେଖିବା, ଦେଖ ତୃତୀୟ ସ୍କନ୍ଦ କହିଦେଲେ ଏମିତି ଚଣ୍ଡାଳ ନାମ କରେ ଚଣ୍ଡାଳ ଉଦ୍ଧାର ପାଏ, ଦେଖିବା କେଉଁଠି, ଅଜାମିଲା ଦଉ ଅଜାମିଲା ପାଖରେ ଦେଖ, ଷଷ୍ଠ ସ୍କନ୍ଦରେ ଦେଖ, ତାପରେ ସେ ଭକ୍ତି ଆଚାର୍ଯ୍ୟ ଆଉ ଏଇ ଏକାଦ ସ୍କନ୍ଦ ପୁଣି ପଳେଇଗଲେ, ସାଙ୍ଗେ ସାଙ୍ଗେ କହୁ ଏଠି ଏକାଦ ସ୍କନ୍ଦ ପଳେଇଗଲେ, ନା ୟଙ୍ଗ ଉପକ୍ରମ ଏଂଶ ମଧର୍ମ ମଧର୍ମ ଶ୍ରଦ୍ଧା ମଧର୍ମ ଶ୍ରଦ୍ଧା ଉଦ୍ଧା ଉଦ୍ଧା ଅଣୁରପି ମୟା ବିବସିତ ସମ୍ୟକ ନିର୍ଗୁଣତା ଶିଷ। ଏଇଟା ଏକାଦ ସୁନ୍ଦର ଶ୍ଳୋକ, ମୋ ଭକ୍ତି ନିର୍ଗୁଣ ହେ ଉଦ୍ଧବ ଅଣୁରପି ମଧର୍ମ ନହି ଅଙ୍ଗ ଉପକ୍ରମେ ଧ୍ୱଂସ ମଧର୍ମ ଅଣୁରପି, ଏ ଶ୍ଳୋକକୁ ଏକା ସୁନ୍ଦର ମିଶେଇଲି, କ'ଣ ତାଙ୍କ ମୁଣ୍ଡରେ ସବୁ ସେତେବେଳେ କ'ଣ କମ୍ପ୍ୟୁଟର ଦେଲା ତୁମେ ମାରିଦେଇକି ବାହାରେ ପାଇଯାଉଥର ନା କ'ଣ, ସବୁ ତାଙ୍କ ଭଗବାନଙ୍କର ପରିପ୍ରକାଶ, ଶାସ୍ତ୍ର କରୁଥିଲେ ଶବ୍ଦ ବ୍ରହ୍ମର ବାହକ, ସେମାନେ ସବୁ ଶବ୍ଦ ବ୍ରହ୍ମ ତାଙ୍କ ଘରେ ପହଞ୍ଚି ଯାଉଥିଲେ ଆଉ, ଏଠି ସ୍ୱଳ୍ପମସ୍ୟ ଧର୍ମ ସେଟାକୁ ଏକା ସୁନ୍ଦର ଲାଗି ଲଗେଇଲେଣି, ପ୍ରମାଣ ଦେଇଦେଲେ ଏ ଧର୍ମ ଏତେ ମହାନ, ଶୁଣିଛୁ ଆମେ ଶ୍ରବଣ କଲେ ବି ଜଣେ ଉଦ୍ଧାର ପାଇଯିବ ନାମ ମହିମା କହିଲେ, ଆଉ ଦର୍ଶନ ଦେଖ ପ୍ରମାଣ ଦେଖ ଦର୍ଶନ ଅଜାମିଳ କଥା ଦେଖ, ଏଠି କହିଦେଇକି ପୁଣି ସ୍ୱଳ୍ପମସ୍ୟ ଧର୍ମ ସବୁ ଲଗେଇଲେ ଯାଇକି ଏକାଦ ସ୍କନ୍ଦରେ, ଉଦ୍ଧବ ଭଗବାନ କହୁଛନ୍ତି ମୋ ଧର୍ମ ଅନୁରୂପୀ ମୋ ଧର୍ମ ଯିଏ ଅନୁଭାବରେ କରିଥିବେ ତାର ବିନାଶ ହବନି, ଏକା ସ୍କନ୍ଦରେ ଶ୍ଳୋକ ଲଗେଇଲି, ମୟା ବ୍ୟବସ୍ଥିତ ସମ୍ୟକ ନିର୍ଗୁଣ ତନାଶିଷ, ମୋ ମୋ ପାଖରେ ବ୍ୟବସ୍ଥିତ ଥିବା ଲୋକ ନିର୍ଗୁଣ ଅବସ୍ଥାରେ ରୁହେ, ତେଣୁ ପ୍ରଭୁ ଏଇଟା ଆରମ୍ଭ କରୁଛନ୍ତି ବୁଦ୍ଧିଯୋଗ, ଆମେ ଶୁଣିବା ଆସନ୍ତାକାଲି କେବଳ ଭଗବାନ ପ୍ରଭୁ ତତ୍ପର୍ଯ୍ୟ କେବଳ ପ୍ରଭୁ କହୁଛନ୍ତି ବିନାଶ ନାହିଁ ପାପ ନାହିଁ ଆଉ ଅଳ୍ପ ପୂର୍ଣ୍ଣ ଫଳ ଦିଏ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ ବିଜୟ ଗୋପୀ।